ध्रुवं गति गृणते प्रसन्न
ଧ୍ରୁବ ଭୂମିରେ ତାଙ୍କ ପ୍ରତିଷ୍ଠାରେ ସଫଳତା ଆମ ହୋଇ ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କୁ ଦର୍ଶନ କଲେ ଏବଂ ତାଙ୍କର ସମସ୍ତ କାମନା ପୂର୍ଣ୍ଣ ହୋଇଥିବାରୁ ସେ ପୂର୍ଣ୍ଣ ସନ୍ତୋଷ ଲାଭ କଲେ। ଭଗବାନ ଧ୍ରୁବ ମହାରାଜଙ୍କୁ ଯେଉଁ ଧ୍ରୁବ ଲୋକ ପ୍ରଦାନ କଲେ ତାହା ଏକ ନିର୍ଦ୍ଦିଷ୍ଟ ବୈକୁଣ୍ଠ ଲୋକ ଅଟେ। ଏକ କିନ୍ତୁ ଭଗବାନ ବାସୁଦେବଙ୍କ ଇଚ୍ଛା ଅନୁଯାୟୀ ତାହା ଭୌତିକ ଆକାଶରେ ସ୍ଥାପିତ ହେଲା। ଯଦିଓ ଏ ଲୋକ ଭୌତିକ ଜଗତରେ ଅଛି, ତଥାପି ପ୍ରଳୟ ସମୟରେ ଏହା ଧ୍ୱଂସ ହେବ ନାହିଁ, ତା ସ୍ଥାନରେ ଏହା ସ୍ଥିର ଭାବରେ ରହିବ। ଏହା ବୈକୁଣ୍ଠ ଲୋକ ହେଉଥିବା ହେତୁ ସପ୍ତର୍ଷି ମଣ୍ଡଳର ଅଧିବାସୀମାନଙ୍କ ଦ୍ୱାରା ତଥା ଧ୍ରୁବ ଲୋକର ଉର୍ଦ୍ଧ୍ୱରେ ଥିବା ଲୋକମାନଙ୍କର ଅଧିବାସୀମାନଙ୍କ ଦ୍ୱାରା ମଧ୍ୟ ପୂଜିତ ହୁଏ। ମହର୍ଷି ଭୃଗୁଙ୍କ ଲୋକ ଧ୍ରୁବ ଲୋକର ଉର୍ଦ୍ଧ୍ୱରେ ଅବସ୍ଥିତ। ଭଗବାନ ପାଖରେ ଏକ ଶୁଦ୍ଧ ଭକ୍ତଙ୍କୁ ସନ୍ତୁଷ୍ଟ କରିବା ନିମିତ୍ତ କୃଷ୍ଣଙ୍କ ଉପରେ ଆବିର୍ଭୂତ ହୋଇଥିଲେ। ଭଗବାନଙ୍କର ଅନ୍ୟ ଏକ ଶୁଦ୍ଧ ଭକ୍ତ ନାରଦମୁନିଙ୍କ ଦ୍ୱାରା ଦୀକ୍ଷିତ ହୋଇ ପୂର୍ବ ପର୍ଯ୍ୟନ୍ତ ମନ୍ତ୍ର ଜପ କଲା ପରେ ଧ୍ରୁବ ମହାରାଜ ଏ ସିଦ୍ଧି ଲାଭ କରିପାରିଥିଲେ। ଏହିପରି ଭାବରେ ଏକ ଗମ୍ଭୀର ବ୍ୟକ୍ତି ଭଗବତ ଦର୍ଶନ ରୂପକ ସର୍ବତ ସିଦ୍ଧି ଲାଭ ଏବଂ ତାଙ୍କର ଲକ୍ଷ୍ୟ ସାଧନ କରିପାରନ୍ତି। ଏକ ଶୁଦ୍ଧ ଭକ୍ତଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଲେ ଏ ପ୍ରକାର ଅନ୍ତିମ ଲକ୍ଷ୍ୟ ସାଧନ କରାଯାଇପାରେ। ଯେତେବେଳେ ବ୍ୟକ୍ତି ଦୃଢ଼ ଧାରଣ କରେ ଯେ ସେ ନିଶ୍ଚିନ୍ତ ଭାବରେ ଯେକୌଣସି ଉପାୟରେ ଭଗବାନ ଭେଟିବ, ସେତେବେଳେ ଭଗବାନଙ୍କ ନିର୍ଦ୍ଦେଶରେ ଏକ ଶୁଦ୍ଧ ଭକ୍ତ ବା ଗୁରୁ ଆସି ଦେଖାଯାଆନ୍ତି। ଶ୍ରୀମଦ୍ ଭାଗବତ ଚତୁର୍ଥ ସ୍କନ୍ଧରେ ଯୁବଚରିତ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି, ପାଠକ ସେତେବେଳେ ଏହା ପାଠ କରିପାରନ୍ତି। ତେଣୁ ଆମର ଆଜି ଏଇ ରବିବାର କାର୍ଯ୍ୟକ୍ରମରେ ଆମର ଏଇ ହନୁମାନ ମନ୍ଦିରର ଯେଉଁ ରହିଛନ୍ତି ଭକ୍ତମାନେ ସେମାନେ ଆମକୁ ସାହାଯ୍ୟ କରୁଛନ୍ତି, ସେଥିପାଇଁ ଆମେ ଅନ୍ତରାଷ୍ଟ୍ର କୃଷ୍ଣ ମହାମନ୍ତ୍ରୀଙ୍କ ତରଫରୁ ଆମକୁ ଧନ୍ୟବାଦ ଅର୍ପଣ କରୁଛୁ। ପ୍ରତି ରବିବାର ଆମର ଏଇ ସଣ୍ଡେ କାର୍ଯ୍ୟକ୍ରମ ସଣ୍ଡେ ପ୍ରୋଗ୍ରାମ ଅନୁଷ୍ଠିତ ହେଉଛି। ତେଣୁ ଆଜି ଆମ ଶିକ୍ଷିତ ପ୍ରଭୁ ଏ ଯେଉଁ ଭାଗବତ ସପ୍ତାହ ଏଠାରେ ଆୟୋଜନ କରିଛନ୍ତି, ଗତ 9 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ 8 ଦିନ ଧରି ଏହି ଭାଗବତ ଅଷ୍ଟାହ ପାଳନ କରାଯାଉଛି। ତେଣୁ ସେହି ମଧ୍ୟରେ ଯେହେତୁ ଆମର ଏଇ ସଣ୍ଡେ ପଡ଼ୁଛି ରବିବାର, ସେଥିରେ ଆମେ ଏଇଠାରେ ଏଇ ରବିବାର କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରିଥିଲୁ ଏବଂ ସେବା ଶିକ୍ଷିତ ପ୍ରଭୁ ମଧ୍ୟ ତାହା ଅନୁମୋଦନ କରିଥିଲେ। ତେଣୁ ଆଜି ଆମର ଏଇ ଯେଉଁ ପ୍ରତି ରବିବାର ଯେଉଁ ଭାଗବତ ପାଠ କରାଯାଉଛି ଏ ଆରମ୍ଭରୁ ପାଠ କରାଯାଉଛନ୍ତି। ତେଣୁ ଆଜି ଏଇ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟ 8 ଶ୍ଳୋକ ଉପରେ ଆମେ ଆଲୋଚନା କରିବା। ଏଇ ସପ୍ତମ ଅଧ୍ୟାୟର ଶୀର୍ଷକ ହେଉଛି ଭଗବାନଙ୍କର ବିଭିନ୍ନ ଅବତାରଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି। ଅନେକ ଅବତାରଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଆ ପୂର୍ବରୁ। ତେଣୁ ଆଜି ଯେଉଁ ଅବତାର ବିଷୟରେ ଭଗବାନ ବ୍ରହ୍ମା ବର୍ଣ୍ଣନା କରୁଛନ୍ତି ସେ ହେଉଛି ଭଗବାନଙ୍କ କୃଷ୍ଣଗର୍ଭ ଅବତାର। କୃଷ୍ଣଗର୍ଭ ଅବତାର ଆପଣ ଜାଣିଥିବେ, ଯେତେବେଳେ ଦେବକୀ ଏବଂ ବସୁଦେବଙ୍କର ଗୃହରେ ଭଗବାନ ଆବିର୍ଭାବ ହୋଇଥିଲେ, ସେତେବେଳେ ଭଗବାନ ତାଙ୍କୁ କହିଥିଲେ କିଭଳି ସେ ଅତୀତରେ ବ୍ରହ୍ମାଙ୍କର ଗୋଟେ ଦିନରେ ଯେଉଁ ଆସନ୍ତି 14 ଜଣ ମନୁ ଆସନ୍ତି, ସେଇ ଯେଉଁ ପ୍ରଥମ ମନୁ ତାଙ୍କର ନାମ ହେଉଛି ସ୍ୱୟଂଭୁବ ମନୁ, ସେଇ ସ୍ୱୟଂଭୁବ ମନୁଙ୍କ ତାଙ୍କର ସମୟରେ ଇଏ ବସୁଦେବ ଏବଂ ଦେବକୀ ସେମାନେ ଥିଲେ କୃଷ୍ଣ ଏବଂ ସୁତପା। ବସୁଦେବ ଥିଲେ ସୁତପା ଏବଂ ଦେବକୀ ଥିଲେ କୃଷ୍ଣ। ଏବଂ ସେମାନେ ଯେତେବେଳେ ତାଙ୍କର ପିତା ସ୍ୱୟଂଭୁବ ମନୁ ଆଦେଶ ଦେଲେ ଯେ ପ୍ରଜା ସୃଷ୍ଟି କରିବା ପାଇଁ, ସେତେବେଳେ ସେ ଦୀର୍ଘ ଦେବତାମାନଙ୍କର ଗଣନାରେ 12,000 ବର୍ଷ ଧରି ସେମାନେ ତପସ୍ୟା କରିଥିଲେ ଏବଂ ସେ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ଯେତେବେଳେ ଆବିର୍ଭାବ ହେଲେ ସେ ତାଙ୍କୁ ପ୍ରାର୍ଥନା କରିଥିଲେ ଯେ ଆପଣଙ୍କ ପରି ଆମକୁ ଗୋଟେ ପୁତ୍ର ପ୍ରଦାନ କରନ୍ତୁ। ତେଣୁ ଭଗବାନ ଆଉ ତାଙ୍କ ପରି ତ ଆଉ କେହି ହେବେନି ନା, ତେଣୁ ସେ ନିଜେ ତାଙ୍କ ପୁତ୍ର ଉପରେ ଆସିଛନ୍ତି ଏବଂ ତାଙ୍କ ନାମ ହେଉଛି କୃଷ୍ଣଗର୍ଭ। ଏକଥା ଯେତେବେଳେ ଭଗବାନ ଆବିର୍ଭାବ ହୋଇଛନ୍ତି ଦେବକୀ ଏବଂ ବସୁଦେବଙ୍କର ବନ୍ଦୀଗୃହରେ ତ୍ରିଭୁଜ ଧାର କରିକି ଯେତେବେଳେ ଆବିର୍ଭାବ ହୋଇଛନ୍ତି ସେତେବେଳେ ସେ ତାଙ୍କୁ ବର୍ଣ୍ଣନା କରିଥିଲେ, ତାଙ୍କ ପୂର୍ବ ଅତୀତ ଜନ୍ମ କଥା ସବୁ ମନେ ପକାଇ ଦେଉଛନ୍ତି। ଏବଂ ଦ୍ୱିତୀୟ ଆସିଛନ୍ତି ତାଙ୍କର ସନ୍ତାନ ହିସାବରେ କେତେବେଳେ ନା ଯେତେବେଳେ ଭଗବାନ ମାନେ ଏଇ ବସୁଦେବ ଏବଂ ଦେବକୀ ସେମାନେ ଥିଲେ କଶ୍ୟପ ଏବଂ ଅଦିତି ଥିଲେ, ସେ ସମୟରେ ଅଦିତିଙ୍କର ପୁତ୍ର ଉପେନ୍ଦ୍ର ଉପରେ ସେ ଆସିଥିଲେ ଦ୍ୱିତୀୟ ଆବିର୍ଭାବ ପର୍ବାଣ ହୋଇଛି। ତାଙ୍କର ନାମ ହେଉଛି ଉପେନ୍ଦ୍ର ଏବଂ ତାଙ୍କୁ ଆଦିତ୍ୟ ମଧ୍ୟ କୁହାଯାଉଛି। ଶ୍ରୀମଦ୍ଭଗବତଗୀତା 10 ମଧ୍ୟରେ ବର୍ଣ୍ଣନା କରାଯାଇଛି ଆଦିତ୍ୟାନା ଏବଂ ବିଷ୍ଣୁ, ଆଦିତ୍ୟମାନେ ଭିତରେ ହେଉଛି ବିଷ୍ଣୁ। ଏବଂ ତୃତୀୟ ଅବତାରରେ ଭଗବାନ ଏଠି କୃଷ୍ଣ ଅବତାରରେ ମଥୁରାର ବନ୍ଦୀ କଂସଙ୍କର ବନ୍ଦୀ ଘରରେ ଆବିର୍ଭାବ ହୋଇଛନ୍ତି। ଏବଂ କୃଷ୍ଣଗର୍ଭ ଅବତାର ବିଷୟରେ ଏଠାରେ ବ୍ରହ୍ମା ଆଲୋଚନା କରୁଛନ୍ତି ବା ତାଙ୍କ ଭଗବାନ କୃଷ୍ଣଗର୍ଭଙ୍କର ଆରାଧନା କରୁଛନ୍ତି। ଏ କୃଷ୍ଣଗର୍ଭ ଅବତାରରେ ଭଗବାନ ଆପଣମାନେ ଜାଣନ୍ତି ତେଣୁ ଭଗବାନ ଆବିର୍ଭାବ ହୁଅନ୍ତି। ସେ ତିନୋଟି କାର୍ଯ୍ୟ ପାଇଁ ଆବିର୍ଭାବ ହୁଅନ୍ତି, ଯଦା ଦଦାହି ଧର୍ମସ୍ୟ ଗ୍ଲାନେ ଭବତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନଂ ସୁଧାମଃ। ପରିତ୍ରାଣାୟ ସାଧନାୟ ବିନାଶାୟ ଚତୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି। ଭଗବାନଙ୍କର ତିନୋଟି କାର୍ଯ୍ୟ ରହୁଛି, ଗୋଟେ ହେଉଛି ପରିତ୍ରାଣାୟ ସାଧନା, ସାଧୁମାନଙ୍କୁ ବା ଭକ୍ତମାନଙ୍କୁ ସେ ତାକୁ ରକ୍ଷା କରିବେ ବା ତାଙ୍କୁ ତାଙ୍କର ପରିତ୍ରାଣ ବା ତାଙ୍କର ଯେଉଁ ଆବଶ୍ୟକତା ଅଛି ସେସବୁ ପୂରଣ କରିବେ। ଏବଂ ବିନାଶାୟ ଦୁଷ୍କୃତବାନ, ଯେଉଁମାନେ ଭଗବାନଙ୍କ ଶରଣରେ ଆସୁନାହାନ୍ତି ସେମାନେ ହେଉଛନ୍ତି ଦୁଷ୍କୃତବାନ ପୁରୁଷ। ଆମେ ବର୍ଣ୍ଣନା କରିବା ଚାରି ପ୍ରକାର ଦୁଷ୍କୃତବାନ ପୁରୁଷ ଅଛନ୍ତି, ସେମାନଙ୍କୁ ଭଗବାନ ବିନାଶ କରନ୍ତି ଏବଂ ଧର୍ମ ସଂସ୍ଥାପନ କରନ୍ତି। ପ୍ରକୃତ ଧର୍ମ କ'ଣ ଯଦି ଭଗବାନ, କାରଣ ଧର୍ମ ହେଉଛି ଧର୍ମକୁ ସାକ୍ଷାତ ଭଗବତ ପ୍ରଣୀତ। ଆପଣମାନେ ଆମର ଯେଉଁ ଭାଗବତ ସପ୍ତାହ କରାଯାଉଛି ସେଥିରେ ଆଲୋଚନା ହେବ, ଯଦି ନୃସିଂହଦେବ ଆସିବେ ସେଥିରେ ବର୍ଣ୍ଣନା କରାଯିବ ଯେ ନା ଏଇଟା ଷଷ୍ଠ ସମୟ ଅଛି ଅଜାମର ପାଠ, ସେଥିରେ ବର୍ଣ୍ଣନା କରାଯାଇଛି ଯେ ଧର୍ମକୁ ସାକ୍ଷାତ ଭଗବତ ପ୍ରଣୀତ। ଧର୍ମ ହେଉଛି ଭଗବାନଙ୍କ ଦ୍ୱାରା ପ୍ରଣୀତ ଆଇନକୁ ଧର୍ମ ବୋଲି କୁହାଯିବ। ତେଣୁ ଏହି ଧର୍ମ ଭଗବାନଙ୍କର ଅବତାର କ'ଣ କରନ୍ତି, ସେ ଧର୍ମ ମଧ୍ୟ ସଂସ୍ଥାପନ କରନ୍ତି। ତେଣୁ ଏହି ତିନୋଟି କାର୍ଯ୍ୟ ନେଇକି ଭଗବାନଙ୍କର ଆବିର୍ଭାବ ହୁଅନ୍ତି। ତେଣୁ ଏ ଧ୍ରୁବ ଯିଏକି ଭଗବାନଙ୍କର ଜଣେ ଶୁଦ୍ଧ ଭକ୍ତ, ତେଣୁ ତାଙ୍କ ପାଇଁ ମଧ୍ୟ ଭଗବାନ ଆବିର୍ଭାବ ହୋଇଛି। ଏ ବିଷୟରେ ବିଶେଷ ଭାବରେ ଚତୁର୍ଥ ସ୍କନ୍ଦରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଧ୍ରୁବ ଚରିତ। ତେଣୁ ଏଠି ଯେହେତୁ ବ୍ରହ୍ମା ଭଗବାନଙ୍କ ବିଭିନ୍ନ ଅବତାର ବିଷୟରେ ତାଙ୍କର ସ୍ତବ ଗାନ କରୁଛନ୍ତି, ତେଣୁ ଏଇଠି ସମ୍ୟକ ଭାବରେ ବା ସଂକ୍ଷେପରେ ଭଗବାନ କୃଷ୍ଣଙ୍କର ଅବତାର ବିଷୟରେ ବର୍ଣ୍ଣନା କରାଯାଉଛି। ତେଣୁ ଧ୍ରୁବ ମହାରାଜ ଯେ ଥିଲେ, ଆପଣମାନେ ପ୍ରାୟ ସମସ୍ତେ ଧ୍ରୁବ ଚରିତ ଜାଣନ୍ତି। ତେଣୁ ସାଧାରଣତଃ ଦୁଇ ପ୍ରକାର ଲୋକ ରହିଛନ୍ତି ସମସ୍ତ ସୃଷ୍ଟିରେ, ଭଗବାନଙ୍କର ଯେଉଁ ଚିତ୍ ଜଗତ ହଉ ବା ଏଇ ଭୌତିକ ଜଗତ ହଉ, ସେମାନେ ଦୁଇ ପ୍ରକାର ଲୋକ ରହୁଛନ୍ତି। ଭଗବତ ଗୀତା ପଞ୍ଚଦଶ ଅଧ୍ୟାୟରେ ଷୋହଳ ଶ୍ଳୋକରେ ଭଗବାନ ସତା କହୁଛନ୍ତି ଯେ ଦ୍ୱାବିମୋ ପୁରୁଷ ଲୋକେ କ୍ଷରସ୍ଥା କ୍ଷର ଏ ବଚ କ୍ଷର ସର୍ବାଣୀ ଭୂତାନି କୁଟସ୍ଥ ଅକ୍ଷର ଉତ୍ତରେ। ଦୁଇ ପ୍ରକାର ଲୋକ ଅଛନ୍ତି, ଦ୍ୱାବିମୋ ପୁରୁଷ ଲୋକ, ଦୁଇ ପ୍ରକାର ପୁରୁଷ ଅଛନ୍ତି। କିଏ କିଏ ନା ଦ୍ୱାବିମୋ ପୁରୁଷ ଲୋକେ କ୍ଷରସ୍ଥା କ୍ଷର ହେଉଛନ୍ତି, ଗୋଟେ ହେଉଛନ୍ତି କ୍ଷର, କ୍ଷର ଅର୍ଥାତ୍ ପତନ, ଯେଉଁମାନଙ୍କର ପତନ ହୋଇଯାଉଛି। ଏଇ ଭୌତିକ ଜଗତରେ ଆମେ ଯାହାକୁ ଦେଖିବା ସମସ୍ତେ ହେଉଛନ୍ତି ପତିତ ବ୍ୟକ୍ତି। ଏବଂ କୁଟସ୍ଥ ଅକ୍ଷର ଉଚ୍ଚତେ, ଯେଉଁମାନେ ଚିତ୍ ଜଗତରେ ଅଛନ୍ତି ସେମାନଙ୍କର ତାଙ୍କୁ ଅକ୍ଷର ବୋଲି କୁହାଯାଉଛି, ବା ସେମାନେ ହେଉଛନ୍ତି ମୁକ୍ତ ପୁରୁଷ। ତେଣୁ ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଯେମିତି ଆମର ଏଇ ଭୌତିକ ଜଗତରେ ସରକାରଙ୍କର, ଆମର ଓଡ଼ିଶା ଏଇ ଭୁବନେଶ୍ୱର ସହରରେ ଦେଖିବା ସରକାରଙ୍କର ବିଭିନ୍ନ ଜେଲ୍ ସବୁ ରଖାହେଇଛି, ଝାରପଡ଼ା ଜେଲ୍ ଆଉ ଅନ୍ୟାନ୍ୟ ଜେଲ୍ ସବୁ କେତେ ରଖାହେଇଛି। ତେଣୁ ସେ ଜେଲ୍ରେ ଯେତିକି ଲୋକ ରହୁଛନ୍ତି, ତା ଜେଲ୍ ବାହାରେ ଯେତିକି ଆମେ ସବୁ ରହିଛେ ମୁକ୍ତ, ମାନେ ଫ୍ରି ସିଟିଜେନ୍ସ ବା ମୁକ୍ତ ନାଗରିକ, ତାଙ୍କ ତୁଳନାରେ ଜେଲ୍ରେ ଯେଉଁମାନେ ବନ୍ଦୀ ଅବସ୍ଥାରେ ଅଛନ୍ତି ସେମାନଙ୍କ ସଂଖ୍ୟା ବହୁତ କମ୍। ତେଣୁ ସେଇଭଳି ଭାବରେ ଏ ଭୌତିକ ଜଗତ ଯେଉଁ ରହିଛି, ଏ ଭୌତିକ ଜଗତରେ ଯେତିକି ଲୋକ ଅଛନ୍ତି ଏମାନେ ସମସ୍ତେ ପତିତ ଜୀବ। ତେଣୁ ଏମାନଙ୍କର ବହୁତ ତିନିଗୁଣ ଅଧିକ ହେଉଛନ୍ତି ଚିତ୍ ଜଗତର ଲୋକମାନେ। ଭଗବତ ଗୀତାର ଦଶମ ଅଧ୍ୟାୟରେ ଭଗବାନ ସତା କହୁଛନ୍ତି ଏକାଂଶୀନ ସ୍ତୁତି ଜଗତ, ଏ ସମଗ୍ର ସୃଷ୍ଟିର ଚାରି ଭାଗର ଭାଗେ ଏ ହେଉଛି ଭୌତିକ ଜଗତ। ତେଣୁ ଆମେ ସମସ୍ତେ ଯେଉଁମାନେ ଏଇ ଭୌତିକ ଜଗତରେ ଅଛେ ଆମେ ସମସ୍ତଙ୍କୁ ପତିତ ଜୀବ। ପୁଣି ଏହି ପତିତ ଜୀବମାନଙ୍କ ଭିତରେ ମଧ୍ୟ ଦୁଇ ପ୍ରକାର କ୍ୟାଟେଗୋରି ଅଛି, ଦୁଇ ପ୍ରକାର ଶ୍ରେଣୀ ରହିଛି। ଗୋଟିଏ ପ୍ରକାର ଶ୍ରେଣୀ ହେଉଛନ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ସେମାନେ ଯେଉଁ କହିଲି ସେମାନେ ହେଉଛନ୍ତି ଦୁଷ୍କୃତିବାନ ପୁରୁଷ, ଯାହାକୁ ଭଗବାନଙ୍କର ଆବିର୍ଭାବ କରନ୍ତି ସେ ତାକୁ ବିନାଶ କରନ୍ତି। ସେମାନେ ମଧ୍ୟ ଚାରି ଭାଗ ବିଭକ୍ତ। ଭଗବତ ଗୀତା ସପ୍ତମ ଅଧ୍ୟାୟ ପନ୍ଦର ଶ୍ଳୋକରେ ଭଗବାନ ସତା କହୁଛନ୍ତି ଯେ ନ ମାନେ ଦୁଷ୍କୃତି ନ ମୂଢ଼ ପ୍ରପଦ୍ୟନ୍ତି ନ ରାଧମ ମାୟା ଅକୃତ ଜ୍ଞାନ ଆଶ୍ରମ ଭାବନା ସେତା। ଏ ଚାରି ପ୍ରକାର ବ୍ୟକ୍ତି ସେମାନେ ହେଉଛନ୍ତି ଦୁଷ୍କୃତି ନ, ଦୁଷ୍କୃତି ନ କହିଲେ ତାଙ୍କର କୌଣସି ସ୍ୱୀକୃତି ନାହିଁ, ସେମାନେ ହେଉଛନ୍ତି ବହୁତ ପାପ କାର୍ଯ୍ୟରେ ସବୁବେଳେ ଲିପ୍ତ ରହିଛନ୍ତି ଦୁଷ୍କୃତି। ତେଣୁ ସେମାନେ ହେଉଛନ୍ତି ଚାରି ପ୍ରକାର ବ୍ୟକ୍ତି। ସେମାନେ କିଏ ନା ବୁଢ଼ା, ବୁଢ଼ା ମାନେ ଯେଉଁମାନେ ମୂର୍ଖ ସ୍ତରରେ ଅଛନ୍ତି, ମୂର୍ଖ ବ୍ୟକ୍ତି, ତାଙ୍କର ଜ୍ଞାନ ନାହିଁ, ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ, ସାଧାରଣତଃ ଯେହେତୁ ତାଙ୍କର ଜ୍ଞାନ ନାହିଁ ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ। ଦ୍ୱିତୀୟ ବ୍ୟକ୍ତି ହେଉଛନ୍ତି ନରାଧମ, ନରାଧମ କହିଲେ ଆମର ଯେଉଁ ମାନବମାନେ ଅଛନ୍ତି ସେମାନେ ହେଉଛନ୍ତି ଚାରି ଲକ୍ଷ ପ୍ରକାର ମାନବ, ଆମର ଯେଉଁ ସତ୍ୱ ରଜ ତମ ତିନୋଟି ଗୁଣ ରହିଛି ସେ ଗୁଣର ତାରତମ୍ୟ ଅନୁସାରେ ଚାରି ଲକ୍ଷ ପ୍ରକାର ମାନବ ଅଛନ୍ତି। ତେଣୁ ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ମଧ୍ୟ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଏବଂ କେତେଜଣ ଆମେ ଦେଖିବା ସେମାନଙ୍କର ଜ୍ଞାନ ଅଛି, ଆମେ ଭଗବତ ତାହେଲେ ସେମାନେ ଜ୍ଞାନ ଅଛି ମାନେ ସେମାନେ ଭଗବାନଙ୍କ ସାଙ୍ଗରେ ଯିବେ। କିନ୍ତୁ ଭଗବାନ କହୁଛନ୍ତି ଯେଉଁମାନଙ୍କର ଜ୍ଞାନଟା ମାୟା ଦ୍ୱାରା ଅପହରଣ ହୋଇଯାଇଛି, ମାୟା ଅପହୃତ ଜ୍ଞାନ, ସେମାନେ ମଧ୍ୟ ଭଗବାନଙ୍କ ସ୍ମରଣରେ ଯାଆନ୍ତି ନାହିଁ। ଏବଂ ଚତୁର୍ଥ ପ୍ରକାର ବ୍ୟକ୍ତି ହେଉଛନ୍ତି ଯେଉଁମାନେ ଅସୁର ଭାବନା ଅସୁର ସ୍ୱଭାବ ସମ୍ପଦ। ଭଗବତ ଗୀତା ଅସୁର ଅଧ୍ୟାୟରେ ଦୈବ ଅସୁର ସ୍ୱଭାବ ସମ୍ବନ୍ଧରେ ଅସୁରମାନଙ୍କ ସହ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ଅସୁରମାନଙ୍କର ମୁଖ୍ୟ ଲକ୍ଷଣ ହେଉଛି ସେମାନେ ଭଗବାନଙ୍କ ଶରଣରେ ଯିବେ। ତେଣୁ ଏହି ଚାରି ପ୍ରକାର ବ୍ୟକ୍ତି ନମାନ ସୁସ୍ତୁତି ନ ମୂଢ଼ା ପ୍ରବର୍ତ୍ତନ୍ତେ ନରାତ୍ମ ମାୟା ଅପହୃତ ଜ୍ଞାନ ଆସୁର ଭାବନା। ମାୟା ଅପହୃତ ଜ୍ଞାନ କହିଲେ ଯେଉଁମାନେ ବୈଜ୍ଞାନିକମାନେ, ଆମେ ତାଙ୍କର ବହୁତ ଜ୍ଞାନ ଅଛି, କାରଣ ସେମାନେ ଭଗବାନଙ୍କ ଶରଣରେ ଯିବା କଥା, କିନ୍ତୁ ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି। କାହିଁକି ନା ଯେହେତୁ ତାଙ୍କର ଜ୍ଞାନ ମାୟା ଦ୍ୱାରା ଅପହୃତ ହୋଇଯାଇଛି, ତେଣୁ ସେ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ତେଣୁ ଏହି ଚାରି ପ୍ରକାର ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନା। ତେଣୁ ଆଉ ଯେଉଁ ରହିଲେ ଅନ୍ୟମାନେ ଯେଉଁ ରହିଲେ, ଏହିଭଳି ଚାରି ପ୍ରକାର ବ୍ୟକ୍ତିମାନଙ୍କର ଦ୍ୱାରା ଏ ଜଗତ ଭରପୁର ହେଇକି ରହିଛି। 99.99% ଲୋକ ହେଉଛନ୍ତି ଏହି କ୍ୟାଟେଗୋରୀ। କାରଣ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଆପଣମାନେ ତୃତୀୟ ଶ୍ଳୋକରେ ସେ କଥା ଭଗବାନ କହିଛନ୍ତି ଯେ ମନୁଷ୍ୟାଣ ସହସ୍ରେଶୁ କ୍ୱଚିତ୍ ଜଗତ ସୁଧାରେ, ହଜାର ହଜାର ଲୋକମାନଙ୍କ ଭିତରେ କ୍ୱଚିତ୍ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏବଂ ଯେଉଁମାନେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି ବା କିଛି ସିଦ୍ଧି ଲାଭ କରିଛନ୍ତି, ଯତଦା ଆମକୁ ସିଦ୍ଧାନା କ୍ୱଶ୍ଚିନ୍ ମାନ ବେଦୀ ତତ୍ତ୍ୱ, ତାଙ୍କ ଭିତରେ ମଧ୍ୟ ଖୁବ୍ କ୍ୱଚିତ୍ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି। ତେଣୁ ଏଇଥିରୁ ଆମେ ଅନୁମାନ କରିପାରିବା ଯେ ଭୌତିକ ଜଗତରେ ଯେତେ ଜୀବ ଅଛନ୍ତି, ବିଶେଷ ଭାବରେ ମାନବମାନଙ୍କ ଭିତରେ 4 ଲକ୍ଷ ପ୍ରକାର ଯେଉଁ ମାନବ ଅଛନ୍ତି, ତାଙ୍କ ଭିତରୁ 99.99% ଲୋକ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି। ତେଣୁ ଆଉ ଯେଉଁ ଯେତିକି ରହିଲେ 0.01% ଯେଉଁ ରହିଲେ, ସେମାନେ ତାକୁ ପୁଣି ଚାରି ଭାଗରେ ବ୍ୟବସ୍ଥା କରାଯାଉଛି। ଭଗବତ ଗୀତାର ତା ପର ଶ୍ଳୋକରେ ସପ୍ତମ ଅଧ୍ୟାୟ 16 ଶ୍ଳୋକରେ ଭଗବାନ ସୀତା କହୁଛନ୍ତି ଯେ ଚତୁର୍ବିଧା ଭଜନ୍ତି ମାନ ଜନା ସ୍ୱୀକୃତି ନର୍ଜୁନ ଆତ୍ମ ଜିଜ୍ଞାସୁ ଅର୍ଥାର୍ଥୀ ଜ୍ଞାନୀ ଭୟ। ଆତ୍ମ ଏଇ ଚାରି ପ୍ରକାର ବ୍ୟକ୍ତି ଭଗବାନଙ୍କ ଶରଣରେ ଯାଆନ୍ତି। ସେମାନେ କିଏ କିଏ ନା ଗୋଟେ ହେଉଛନ୍ତି ଆତ୍ମ, ଆତ୍ମାନେ ଯାହାର ବିପଦ ପଡ଼ୁଛି, ବିଭିନ୍ନ ବିପଦରେ ପଡ଼ୁଛି, ଯେଉଁମାନେ ସ୍ୱୀକୃତିବାନ ନ ହୋଇଥିବେ ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ। ଯେଉଁମାନେ ଦୁଷ୍କୃତିବାନ ପୁରୁଷ ତାଙ୍କର ଯଦି ଦୁଃଖରେ ପଡ଼ିଲେ ତାହେଲେ ସେ ଭଗବାନଙ୍କ ଶରଣରେ ଯିବେ ନାହିଁ, ସେମାନେ ଅନ୍ୟମାନଙ୍କର ଶରଣରେ ଯିବେ, ଭଗବାନଙ୍କ ଶରଣରେ ଯିବେ ନାହିଁ। ତେଣୁ ଏମାନେ ହେଉଛନ୍ତି ଆତ୍ମ। କିନ୍ତୁ ଯେଉଁମାନେ ସ୍ୱୀକୃତିବାନ ପୁରୁଷ, ଯେମିତି ଆମର ଉଦାହରଣ ଦେଇଛନ୍ତି ଗଜରାଜ, ଗଜରାଜଙ୍କର ସ୍ୱୀକୃତି ଥିଲା ଯେଉଁଥିପାଇଁ କି ସେ ଗୋଟେ 1000 ବର୍ଷ ଧରି ସେତେବେଳେ କୁମ୍ଭୀର ସହିତ ଯୁଦ୍ଧ କରୁଥିଲେ, ଏବଂ ତାଙ୍କର ପରିବାର ବର୍ଗ ଅନ୍ୟାନ୍ୟ ଯେତେ ଜ୍ଞାତି କୁଟୁମ୍ବ ସମସ୍ତେ ଅଛନ୍ତି, କେହି ଗଜରାଜକୁ ଯେଉଁ କୁମ୍ଭୀର ପାଖରୁ ଉଦ୍ଧାର କରିପାରିଲେ ନାହିଁ। ସେତେବେଳେ ଅନ୍ତିମରେ ସେ ଭଗବାନଙ୍କ ସ୍ମରଣ କରିଛି, ଭଗବାନଙ୍କ ସ୍ମରଣରେ ଯାଇଛି। ଶ୍ରୀମଦ୍ ଭାଗବତ ଅଷ୍ଟମ ସ୍କନ୍ଧରେ ସେ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ତେଣୁ ଆହୁରି ମଧ୍ୟ ଆମର ଯେଉଁ ଇଏ ଆମର ସାରବେ ଭଗବାନଙ୍କର ଯେଉଁ ଆତ୍ମାନଙ୍କ ବିଷୟରେ ବହୁତ ଗୋଟେ ସୁନ୍ଦର ସଙ୍ଗୀତ ସଙ୍ଗୀତର ଆଲୋଚନା କରି ଆମେ ଯଦି ସୁନ୍ଦର ଭାବ ପାଠ କରିବା, ତେବେ ଇଏ ହେଉଛନ୍ତି ଆତ୍ମ। ଏବଂ ଜିଜ୍ଞାସୁ, ଜିଜ୍ଞାସୁ କହିଲେ ଭଗବାନଙ୍କ ବିଷୟରେ ଯେଉଁମାନେ ଜାଣିବା ପାଇଁ ଚାହୁଁଛନ୍ତି, ସେମାନେ ସାହିତ୍ୟ ଲୋକ ନୁହଁ, ସେମାନେ ହେଉଛନ୍ତି ସୁକୃତିବାନ ପୁରୁଷ। ଯେଉଁମାନେ ଯେମିତି ଆମର ଉଦାହରଣ ଦିଆଯାଇଛି ସୌନକାଦି ଋଷି, 88,000 ଋଷି ଯେଉଁ ଆମର ଉତ୍ତରପ୍ରଦେଶର ଯେଉଁ ରହିଛି ନୈମିଷାରଣ୍ୟ, ଏଇ କଳିକାଳ ପ୍ରାରମ୍ଭରେ ସେମାନେ 1000 ବର୍ଷ ଧରିକି ଯଜ୍ଞ ଆରମ୍ଭ କରିଥିଲେ, ଏଇ ଭଗବାନଙ୍କୁ ସେ ଜାଣିବା ପାଇଁ ଯଜ୍ଞ ଆରମ୍ଭ କରିଥିଲେ। କିନ୍ତୁ ଯଜ୍ଞରେ ସେ ଯେତେବେଳେ କୌଣସି ସିଦ୍ଧି ପ୍ରାପ୍ତ ହୋଇପାରିଲେ ନାହିଁ, ସେହି ସମୟରେ ସୁତକୁ ସେମାନେ ପହଞ୍ଚିଲେ, ତେଣୁ ତାଙ୍କୁ ସେମାନେ ଜିଜ୍ଞାସା କରିଛନ୍ତି, ଭଗବାନଙ୍କ ବିଷୟରେ ଜିଜ୍ଞାସା କରିଛନ୍ତି। ଏବଂ 6ଟି ପ୍ରଶ୍ନ ଯେଉଁ ପଚାରିଛନ୍ତି ସେମାନେ ସୁତଉସାଙ୍କୁ, ସେଇ 6ଟି ପ୍ରଶ୍ନର ଉତ୍ତରରେ ଶ୍ରୀମଦ୍ ଭାଗବତମର 8000 ଶ୍ଲୋକ ଆମେ ପାଉଛୁ, ଦର୍ଶନ ପ୍ରାପ୍ତ ହେଉଛୁ। ଆପଣମାନେ ଯେଉଁ ଭାଗବତମ ସପ୍ତାହରେ ଯେଉଁ ଶୁଣୁଛନ୍ତି ପ୍ରହ୍ଲାଦ ମହାରାଜ ଚରିତ, ସେ ହେଉଛନ୍ତି 7ମ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି। ତେଣୁ ଏଇ ଯେଉଁ 6ଟି ପ୍ରଶ୍ନ ପଚାରିଛନ୍ତି ସ୍ୱର୍ଣ୍ଣକାଦି ଋଷିମାନେ, ଏଇ ହେଉଛି ଜିଜ୍ଞାସା। ଭଗବାନ ବିଷୟରେ ଯେଉଁମାନେ ଜିଜ୍ଞାସା କରୁଛନ୍ତି ସେମାନେ ବହୁତ ଭଲ ବ୍ୟକ୍ତି। ଆମର କୁହାଯାଇଛି ସୁଖଦେବ ଗୋସ୍ୱାମୀ କହିଛନ୍ତି ଯେ ବାସୁଦେବ କଥା ପ୍ରଶ୍ନ ପୁଂସାଂ ତ୍ରିଣ ପୁନାଦି ବକ୍ତାରଂ ଶ୍ରୋତକଂ କ୍ୱଚ୍ଛୁଂ ଯତ୍ ତତ୍ ପାଦ ଶରୀରଂ ଯଥା। 3 ପ୍ରକାର ବ୍ୟକ୍ତି ଭଗବାନଙ୍କର ଯେଉଁମାନେ ଭଗବାନଙ୍କ ବିଷୟରେ ଯେଉଁମାନେ ଜାଣିବା ପାଇଁ ଚାହୁଁଛନ୍ତି ବା ଭଗବାନଙ୍କ ବିଷୟରେ ପ୍ରଶ୍ନ କରୁଛନ୍ତି, ସେହି ସମୟରେ 3 ପ୍ରକାର ବ୍ୟକ୍ତି ପବିତ୍ର ହୋଇଯାଉଛନ୍ତି। ବାସୁଦେବ କଥା ପ୍ରଶ୍ନ ପୁରୁଷାଂ ତ୍ରିଣ ପୁନାଦି, 3 ପ୍ରକାର ପୁରୁଷ ପୁନାଦି କହିଲେ ପବିତ୍ର ହୋଇଯାଉଛନ୍ତି। କିଏ କିଏ ନା ବକ୍ତାରମ୍, ଯେଉଁମାନେ ବକ୍ତା, ଯେଉଁମାନେ ଭଗବାନ ବିଷୟରେ କହୁଛନ୍ତି, ଏବଂ ପୃଚ୍ଛକମ୍, ଯେଉଁମାନେ ଭଗବାନ ବିଷୟରେ ଜାଣିବା ପାଇଁ ପ୍ରଶ୍ନ ପଚାରୁଛନ୍ତି, ଏବଂ ଶ୍ରୋତୃମ୍, ଯେଉଁମାନେ ଶ୍ରବଣ କରୁଛନ୍ତି। ଏ ତିନି ପ୍ରକାର ବ୍ୟକ୍ତି ସମସ୍ତେ ପବିତ୍ର ହେଇଯାଉଛନ୍ତି ଭଗବାନ କଥାରେ। କିଭଳି ଉଦାହରଣ ଦେଉଛନ୍ତି ଶ୍ରୀ ଗୋସ୍ୱାମୀ, ଯେ ତତ୍ପାଦ ଶରୀରର ଯଥା, ତତ୍ପାଦ ଭଗବାନଙ୍କ ପାଦ ପଦ୍ମରୁ ଯେଉଁ ଗଙ୍ଗା ନଦୀ ଆବିର୍ଭାବ ହୋଇଛନ୍ତି, ସେ ଯେମିତି ସ୍ୱର୍ଗ ମାତ୍ୟ ପାତାଳ ସ୍ତ୍ରୀ ଲୋକକୁ ପବିତ୍ର କରୁଛନ୍ତି, ସେଇଭଳିଆ ଭଗବାନଙ୍କ କଥା ଯେଉଁମାନେ ଜିଜ୍ଞାସା କରନ୍ତି, ବା ଯେଉଁମାନେ ଭଗବାନଙ୍କ ବିଷୟରେ କଥା କୁହନ୍ତି, ବା ଯେଉଁମାନଙ୍କ ବିଷୟରେ ଭଗବାନ କଥା ଶ୍ରବଣ କରନ୍ତି, ଏ ସମସ୍ତେ ପବିତ୍ର ହୋଇଥାନ୍ତି। ତେଣୁ ଏମାନେ ହେଉଛନ୍ତି ଜିଜ୍ଞାସୁ, ଆର୍ଥ ଜିଜ୍ଞାସୁ ଏବଂ ଅର୍ଥାର୍ଥ ଅର୍ଥ ଆବଶ୍ୟକ କରିଥିଲେ, ଯେମିତି ଧ୍ରୁବ ମହାରାଜ। ଧ୍ରୁବ ମହାରାଜ ବିଷୟରେ ଆମେ ଟିକେ ଆଲୋଚନା କରିବା, ଯେ କେମିତି ସେ ତାଙ୍କର ପିତା ଯିଏ ଥିଲେ ଉତ୍ତାନପାଦ, ତାଙ୍କର ଠାରୁ ମଧ୍ୟ ଆହୁରି ତାଙ୍କର ପିତାଙ୍କର ପିତା ହେଉଛନ୍ତି କିଏ, ସ୍ୱୟଂଭୁବ ମନୁ, ଏବଂ ସ୍ୱୟଂଭୁବ ମନୁଙ୍କର ପିତା ହେଉଛନ୍ତି ବ୍ରହ୍ମା, ତାଙ୍କଠାରୁ ମଧ୍ୟ ବଡ଼ ରାଜ୍ୟ ସେ କାମନା କରିଥିଲେ। ତେଣୁ ତାଙ୍କର ଚରିତ୍ର ଆମେ ଏଇଟା ପାଠ କରିବା। ସେ ଧ୍ରୁବ ଆସୁଛନ୍ତି ଅର୍ଥାର୍ଥୀ କ୍ୟାଟେଗୋରୀରେ ବା ଅର୍ଥାର୍ଥୀ ଶ୍ରେଣୀରେ, ଏବଂ ଆଉ ଗୋଟେ ଶ୍ରେଣୀ ହେଉଛନ୍ତି ଚତୁର୍ଥ ଶ୍ରେଣୀ, ସେମାନେ ହେଉଛନ୍ତି ଜ୍ଞାନୀ, ଭଗବାନ ବିଷୟରେ ଜ୍ଞାନ ମାର୍ଗରେ ସେମାନେ ଅଗ୍ରସର ହେଉଛନ୍ତି ଭଗବାନ ବିଷୟରେ ଜାଣିବା ପାଇଁ। ସେମାନଙ୍କ ଭିତରେ ତାଙ୍କ ଭିତରେ ଯେଉଁ ଉଦାହରଣ ସବୁ ରହିଛନ୍ତି, ତାଙ୍କ ହେଉଛନ୍ତି ସନକ ଚାରି କୁମାର, ବ୍ରହ୍ମାଙ୍କର ଯେଉଁ ପ୍ରଥମ ସନ୍ତାନ, ଚାରିଜଣ ସନ୍ତାନ ଥିଲେ, ସନକ, ସନାତନ, ସନନ୍ଦନ ଏବଂ ସନତ କୁମାର। ଏ ଚାରିଜଣ ପ୍ରଥମେ ଜ୍ଞାନ ମାର୍ଗରେ ଭଗବାନ ଜାଣିବା ପାଇଁ ଅଗ୍ରସର ହୋଇଥିଲେ, କିନ୍ତୁ ତାପରେ ଯେତେବେଳେ ସେମାନେ ଭଗବାନଙ୍କୁ ଦର୍ଶନ କଲେ, ବୈକୁଣ୍ଠ ମଧ୍ୟରେ ଜୟ ବିଜୟ ଦ୍ୱାର ପାଡ଼ିଥିଲେ, ତାଙ୍କୁ ସେମାନେ ଯେତେବେଳେ ତାଙ୍କୁ ବାଧା ଦେଇଛନ୍ତି, ସେହି ସମୟରେ ସେ ତାଙ୍କୁ ଅଭିଶାପ ପ୍ରଦାନ କରିଛନ୍ତି, ଏବଂ ସେହି ସମୟରେ ଭଗବାନ ଉପରେ ଆସି ଉପସ୍ଥିତ ହୋଇଛନ୍ତି। ସେହି ସମୟରେ ଭଗବାନଙ୍କର ପାଦ ପଦ୍ମରେ ଅର୍ପିତ ତୁଳସୀକୁ ଯେତେବେଳେ ସେମାନେ ତାଙ୍କର ନାସାରନ୍ଧ୍ରରେ ପ୍ରବେଶ କଲା, ସେହି ସମୟରେ ସେମାନେ ଭଗବାନଙ୍କର ଭକ୍ତ ହୋଇଛନ୍ତି। ତେଣୁ ଇଏ ହେଉଛନ୍ତି ଜ୍ଞାନୀ ଶ୍ରେଣୀର ବ୍ୟକ୍ତି। ତେଣୁ ଏଇ ଚାରି ଶ୍ରେଣୀର ଯେଉଁ ବ୍ୟକ୍ତି ଅଛନ୍ତି, ତାଙ୍କ ଭିତରୁ ଧ୍ରୁବ ମହାରାଜ ହେଉଛନ୍ତି ଅର୍ଥାର୍ଥ ଶ୍ରେଣୀର। ତେଣୁ ସେମାନେ ଧ୍ରୁବ ମହାରାଜ ଆମେ ଆଲୋଚନା କରିବା, ଧ୍ରୁବ ମହାରାଜ ତେଣୁ ଧ୍ରୁବ ମହାରାଜ ସେ ଉତ୍ତାନପାଦଙ୍କର ଯେଉଁ ଥିଲେ ଦୁଇ ସ୍ତ୍ରୀ ଥିଲେ, ତାଙ୍କର ପ୍ରଥମ ସ୍ତ୍ରୀ ହେଉଛନ୍ତି ସୁନୀତି ଏବଂ ଦ୍ୱିତୀୟ ସ୍ତ୍ରୀ ହେଉଛନ୍ତି ସୁରୁଚି। ତେଣୁ ପ୍ରଥମ ସ୍ତ୍ରୀଙ୍କର ଯେ ସନ୍ତାନ ସେ ହେଉଛନ୍ତି ଧ୍ରୁବ ମହାରାଜ, ଏବଂ ଦ୍ୱିତୀୟ ସ୍ତ୍ରୀଙ୍କର ସନ୍ତାନ ହେଉଛନ୍ତି ଉତ୍ତମ, ଉତ୍ତମ ସନ୍ତାନ ଥିଲେ। ତେଣୁ ଗୋଟେ ଦିନ ଯେତେବେଳେ ଧ୍ରୁବ ମହାରାଜ ବାଳକ ଅବତାର ଥିଲେ, ସେ 5 ବର୍ଷର ବୟସର ବାଳକ, ଏବଂ ସେ ଯେତେବେଳେ ଦେଖିଲେ ତାଙ୍କ ପିତା ରାଜସିଂହାସନରେ ବସିଛନ୍ତି, ଏବଂ ତାଙ୍କ ପିତାଙ୍କ କୋଳରେ ଉତ୍ତମ ବସିଛନ୍ତି, ସେ ସମୟରେ ସେ ମଧ୍ୟ ଚାହିଁଲେ ଯେ ପିତାଙ୍କ କୋଳରେ ବସିବା, କିନ୍ତୁ ପିତା ଯେତେବେଳେ ତାଙ୍କୁ ନେବା ପାଇଁ ଅଗ୍ରସର ହେଉଛନ୍ତି ତାଙ୍କ ନିଜ କୋଳରେ ବସିବା ପାଇଁ, ଏବଂ ସେହି ସମୟରେ ତାଙ୍କର ଯେ ବିମାତା, ସେ ତାଙ୍କୁ ତାଙ୍କ କୋଳରୁ ଟାଣି ଆଣିଛନ୍ତି, ଏବଂ ତାଙ୍କ କୋଳରୁ ଟାଣି ଆଣିକି ତାଙ୍କୁ ବହୁତ କଟୁ ବାକ୍ୟ କହିଛନ୍ତି, ଯେ ତମେ ତମର ପିତାଙ୍କର କୋଳରେ ବସିବାର ଅଧିକାର ନାହିଁ, ଯଦି ତମେ ମୋର ଗର୍ଭରେ ଯାହା ହେବ, ଗର୍ଭରେ ଜନ୍ମ ହେବ, ତାହେଲେ ତମେ ପିତାଙ୍କ କୋଳରେ ବସିପାରିବ, ନହେଲେ ତମର ପିତାଙ୍କ କୋଳରେ ବସିବାର ଯୋଗ୍ୟତା ନାହିଁ। ଏଇଭଳି ଭାବରେ ବିଭିନ୍ନ କଟୁବାକ୍ୟ ଯେତେବେଳେ କହିଛନ୍ତି, ସେତେବେଳେ ସେ ତାଙ୍କର ମାତାଙ୍କୁ ଯାଇ ମାତା ସୁନୀତିକୁ ପଚାରିଛନ୍ତି ଯେ ଏଇଭଳି ଭାବରେ ମୋତେ ବିମାତା ତୀବ୍ର ମାନେ କଟୁବାକ୍ୟ ସବୁ କହିଛନ୍ତି। ତେଣୁ ସେ ବହୁତ କ୍ରୋଧ ପ୍ରକାଶ କରିଛନ୍ତି, 5 ବର୍ଷର ବାଳକ କିନ୍ତୁ ସେ ବହୁତ କ୍ରୋଧ ପ୍ରକାଶ କରିଛନ୍ତି, ଏବଂ ସେହି ସମୟରେ ସେ ପଚାରିଛନ୍ତି ଯେ ମୁଁ କେମିତି ସେ ସିଂହାସନ ପ୍ରାପ୍ତ ହେବି। ଏବଂ ତାଙ୍କର ମାତା ସୁନୀତି ସେ କହିଛନ୍ତି ଯେ ଭଗବାନଙ୍କ ଶରଣରେ ଯଦି ଆମେ ଯିବା, ତାହେଲେ ସମସ୍ତଙ୍କର ସମସ୍ତ କାମନା ପୂର୍ଣ୍ଣ ହେବ। ତେଣୁ ଯେଉଁମାନେ ଭକ୍ତ ସେମାନେ ଏ କଥା ଜାଣିଛନ୍ତି ଯେ ଭଗବାନ ହିଁ, ଭଗବାନ ହେଉଛନ୍ତି ଉପଦ୍ରଷ୍ଟା, ହନୁମନ୍ତା ଏବଂ ଭକ୍ତା ଭୋକ୍ତା ମହେଶ୍ୱର, ପରମାତ୍ମା ବି ଚାପିତ୍ୱ ଦେହିକିନ୍ ପୁରୁଷ ଫଳ। ଭଗବାନଙ୍କର ଅନୁମତି ବିନା ଅନୁମତିରେ ଘାସ ପତ୍ର ମଧ୍ୟ ହାନିପାରିବ ନାହିଁ। ତେଣୁ ଭଗବତ ଗୀତାର 14 ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ମୁଁ ହେଉଛନ୍ତି ଉପଦ୍ରଷ୍ଟା, ସବୁକିଛି ସେ ଦର୍ଶନ କରୁଛନ୍ତି ବା ସାକ୍ଷୀ ରୂପେ ସବୁକିଛି ସେ ଦେଖୁଛନ୍ତି, ଏବଂ ସବୁ କାର୍ଯ୍ୟ ପାଇଁ ସେ ଅନୁମତି ପ୍ରଦାନ କରୁଛନ୍ତି। ଭଗବାନଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ। ଉପଦ୍ରଷ୍ଟା ଅନୁମନ୍ତା ଭର୍ତ୍ତା ଭୋକ୍ତା ମହେଶ୍ୱର, ସିଏ ହେଉଛନ୍ତି ଭର୍ତ୍ତା, ସେ ସମସ୍ତଙ୍କର ପାଳନକର୍ତ୍ତା, ଏବଂ ଭୋକ୍ତା କହିଲେ ସିଏ ହେଉଛନ୍ତି ପ୍ରକୃତ ଉପଭୋଗକାରୀ, ଏବଂ ମହେଶ୍ୱର କହିଲେ ସିଏ ହେଉଛନ୍ତି ପ୍ରକୃତ ସମସ୍ତ କିଛିର ସିଏ ହେଉଛନ୍ତି ମାଲିକ। ତେଣୁ ଏଇଭଳି ଭାବରେ ଯେଉଁମାନେ ଜାଣନ୍ତି ପରମାତ୍ମା ଯଦି ବ୍ୟାପକ ଦେହ ସ୍ତ୍ରୀ ପୁରୁଷ ଫଳ, ଭଗବାନ ପରମାତ୍ମା ରୂପରେ ରହିଛନ୍ତି ଏବଂ ସେ ହେଉଛନ୍ତି ପରମ ପୁରୁଷ। ଆମର ଆତ୍ମା ମଧ୍ୟ ଆମ ହୃଦୟ ଭିତରେ ଅଛନ୍ତି ଏବଂ ପରମାତ୍ମା ମଧ୍ୟ ଆମର ହୃଦୟ ଭିତରେ ଅଛନ୍ତି। ତେଣୁ ଯେଉଁମାନେ ଭକ୍ତ ସେମାନେ ଏକଥା ଜାଣନ୍ତି ଯେ ଭଗବାନଙ୍କ କୃପାରେ ସବୁ କିଛି ସମ୍ଭବ ହୋଇପାରିବ। ତେଣୁ ସୁନୀତି ମାତା ସୁନୀତି ତାଙ୍କୁ ସେ କଥା କହିଲେ ଯେ ଭଗବାନଙ୍କ ସ୍ମରଣରେ ତୁମେ ଗଲେ ତାହେଲେ ତୁମର ସମସ୍ତ କାମନା ପୂରଣ ହେବ। ସେ ଭାଗବତରେ ସେ କଥା କୁହାଯାଇଛି ଅକାମନ ସର୍ବ କାମ ବା ମୁଖ୍ୟ କାମ ଉଦାହର ଦିଏ ଦିବ୍ରେଣ ଭକ୍ତି ଯୋଗୀନ ଯଦି ପୁରୁଷଙ୍କ କରମ। ଯେଉଁମାନଙ୍କ କୌଣସି କାମନା ନଥାଉ ବା ସମସ୍ତ କାମନା ଯେକୌଣସି ମୃତ୍ୟୁ କାମନା ଥାଉ ବା ମୁକ୍ତି କାମନା ଥାଉ ଯେକୌଣସି ଯେକୌଣସି ଅବସ୍ଥାରେ ଜଣେ ଯଦି ଭଗବାନଙ୍କ ଶରଣରେ ଯିବେ ଏବଂ ଭଗବାନଙ୍କ ଭକ୍ତି ଆଚରଣ କରିବେ ତାହେଲେ ସମସ୍ତେ କିଛି ସେମାନଙ୍କ ପ୍ରାପ୍ତ ହୋଇପାରିବେ। ଅକାମନ ସର୍ବକାମ ବା ମୁଖ୍ୟ କାମ ଉଦାହର ଦିଏ ଦିବ୍ରେଣ ଭକ୍ତି ଯୋଗୀନ ଯଦି ପୁରୁଷଙ୍କ କରମ। ଭଗବାନଙ୍କ ଶରଣରେ ଗଲେ ହିଁ ସମସ୍ତ କିଛି ସମସ୍ତଙ୍କର ସବୁ କିଛି କାମନା ପୂରଣ ହୋଇପାରିବ। କିନ୍ତୁ ଭଗବାନଙ୍କ ଶରଣରେ ନଗଲେ ଭଗବାନଙ୍କର ସେ କାହାର କୌଣସି କାମନା ପୂରଣ ହୋଇପାରିବ ନାହିଁ। ତେଣୁ ସୁନୀତି ମାତା ସୁନୀତି ଯେତେବେଳେ ଏକଥା କହିଲେ ତେଣୁ ଧ୍ରୁବ କହିଲେ ତାହେଲେ ଭଗବାନ କେଉଁଠି ଅଛନ୍ତି ମୁଁ ତାଙ୍କୁ ତାଙ୍କ ପାଖକୁ ଯିବି ତାଙ୍କ ଶରଣରେ ଯିବି ତାଙ୍କର ତାଙ୍କ ଭକ୍ତି ଆଚରଣ କରିବି ଏକଥା ଯେତେବେଳେ କହୁଛନ୍ତି ତେଣୁ ମା କହିଲେ ଯେ ଭଗବାନ ତ ଏତେ ସହଜରେ ଜଣେ ଜାଣିପାରିବେ ନାହିଁ କିନ୍ତୁ ମୁଁ ଶୁଣିଛି ବଡ଼ ବଡ଼ ମୁନି ଋଷିମାନେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ବଣ ଜଙ୍ଗଲକୁ ଯାଇ ଭଗବାନଙ୍କର ତପସ୍ୟା କରନ୍ତି ଭଗବାନ ପାଇଁ ତପସ୍ୟା କରନ୍ତି। ତେଣୁ ଧ୍ରୁବ ମଧ୍ୟ ସଂକଳ୍ପ କଲେ ସିଏ ମଧ୍ୟ ବଣକୁ ଯାଇ ତପସ୍ୟା କଲେ। ଆମେ ଯେଉଁ ବୃନ୍ଦାବନ ଅଛି ବୃନ୍ଦାବନରେ ଧ୍ରୁବ ଟିଲା ଗୋଟେ ଜାଗା ଅଛି ଯେଉଁଠି ଆପଣମାନେ ଯଦି ବୃନ୍ଦାବନ ପରିକ୍ରମା କରିବେ ସେ ସ୍ଥାନକୁ ପ୍ରାପ୍ତ ହେବେ ସେ ସ୍ଥାନକୁ ଦେଖିପାରିବେ ସେ ଜାଗା ଅଛି ସେଇଠି ସେ ଯାଇକି ତପସ୍ୟା କରିଥିଲେ। ତେଣୁ ଏଇ ସମୟରେ ଯେତେବେଳେ ଭଗବାନ ପାଖକୁ ଯିବା ପାଇଁ ଜଣେ ଆଗ୍ରହୀ ହେଉଛନ୍ତି ତେଣୁ ଭଗବାନ ମଧ୍ୟ ତାଙ୍କୁ ନିଜ ପାଖକୁ ଆସିବା ପାଇଁ ତାଙ୍କୁ ବ୍ୟବସ୍ଥା କରିବେ। ତସ୍ମାତ୍ ଗୁରୁଙ୍କୁ ପ୍ରବଦ୍ଧିତ ଜିଜ୍ଞାସୁ ଶ୍ରେୟ ଉତ୍ତମ ସାଧେ ପରେତ ନିଷ୍ଣାତମ ବ୍ରାହ୍ମଣୀ ତସ୍ମାତ୍ ତେଣୁ ଭାଗବତ ଏକା ସ୍କନ୍ଧରେ ଭଗବାନ ବୁଦ୍ଧଙ୍କୁ ଏକଥା କରିଥିଲେ ଜଣେ ଭଗବାନ ଜାଣିବାକୁ ହେଲେ ତାଙ୍କର ଗୁରୁଙ୍କର ସନ୍ଧାନ କରିବାକୁ ପଡ଼ିବ। ତସ୍ମାତ୍ ଗୁରୁଙ୍କୁ ପ୍ରବଦ୍ଧିତ କାହିଁକି ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ ନା ଜିଜ୍ଞାସୁ ଶ୍ରେୟ ଉତ୍ତମ ସେୟ ଜିନିଷଟା କ'ଣ ସେଥିପାଇଁ ଜାଣିବାକୁ ହେଲେ ଜଣିବା ପାଇଁ ଗୁରୁଙ୍କର ସାରଣ ଯିବାକୁ ପଡ଼ିବ। ଯେମିତି ଆମେ ଦେଖିବା ଅର୍ଜୁନ ଅର୍ଜୁନ ଯେତେବେଳେ ଭଗବତ ଗୀତାର ପ୍ରଥମ ଅଧ୍ୟାୟରେ ବହୁତ କଥା ସେ କହିଛନ୍ତି କିନ୍ତୁ ଯେତେବେଳେ ଦେଖିଲେ ସମସ୍ୟାର ସମାଧାନ ହୋଇପାରୁନି ସେତେବେଳେ ସେ ଭଗବାନଙ୍କ ଶରଣରେ ଯାଇଛନ୍ତି। ଶ୍ରୀ ଭାଗବତ ଅଧ୍ୟାୟରେ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟରେ ଅର୍ଜୁନ କହୁଛନ୍ତି ଯେ କାର୍ପଣ୍ୟ ଯେଉଁ ଅଭଟ ସ୍ୱଭାବ ଇଚ୍ଛାମି ତନ୍ ଧର୍ମ ସମ୍ଭୁଢ ଚେଦା ଯଶ୍ରେୟସ୍ୟାନିଶ୍ଚିତୀ ଶିଷ୍ୟ ସ୍ତ୍ରୀ ସାଧୁମାନ ମୁଁ ଆପଣଙ୍କର ଶେଷତ୍ୱ ଗ୍ରହଣ କଲି ମୋତେ ଶ୍ରେୟ ଜିନିଷଟା କ'ଣ ସେଟା ମୋତେ କୁହନ୍ତୁ। ତେଣୁ ଶ୍ରେୟ ଜିନିଷଟା ଜାଣିବା ପାଇଁ ହେଲେ ଆମେ ଯଦି ଗୁରୁଙ୍କର ଶରଣରେ ନ ଯିବା ତାହେଲେ ଆମେ ଜିନିଷଟା ଜାଣିପାରିବା ସମସ୍ତେ ପ୍ରିୟ ଜିନିଷ ପ୍ରତି ଆଗ୍ରହୀ ରହିଛନ୍ତି ବୌଦ୍ଧ ଜଗତରେ ସମସ୍ତେ ଧର୍ମ ଅର୍ଥ କାମ ବା ମାନ ସମ୍ମାନ ପ୍ରତିଷ୍ଠା ଏ ଧନ ଇତ୍ୟାଦି ଏଇସବୁ କାମନା ସେମାନେ କରୁଛନ୍ତି କିନ୍ତୁ ପ୍ରକୃତରେ ଆମର ଜୀବନର କ'ଣ ଶ୍ରେୟ ଜିନିଷ ସେ ବିଷୟରେ ସେମାନେ ଜାଣିପାରୁନାହାନ୍ତି। ଯଦି ଉପଯୁକ୍ତ ଗୁରୁଙ୍କର ସ୍ମରଣରେ ନ ଯିବା ତାହେଲେ ଆମେ ସେ ଶ୍ରେୟ ଜିନିଷ ଜାଣିପାରିବା ନାହିଁ। ତେଣୁ ଭଗବାନ ଯେତେବେଳେ ଦେଖିଲେ ଯେ ଧ୍ରୁବ ଆସୁଛନ୍ତି ମୋର ଶରଣରେ ଆସୁଛନ୍ତି ତେଣୁ ଭଗବାନ ମଧ୍ୟ ନାରଦଙ୍କୁ ପ୍ରେରଣା କଲେ ନାରଦଙ୍କୁ ପ୍ରେରଣା କଲେ ମାନେ ନୁହଁ ଯେ ତାଙ୍କୁ ଯାଇକି ଡାଇରେକ୍ଟ କହିଲେ ଯେ ତୁମେ ଯାଅ ହୃଦୟରେ ସବୁ କଥା ଭଗବାନ ପ୍ରେରଣା ଦେଉଛନ୍ତି। ଜଣେ ଭକ୍ତ ଯିଏ ସେ ସବୁ ଜାଣିପାରନ୍ତି ତାଙ୍କ ହୃଦୟରେ ଭଗବାନ ପ୍ରେରଣା ଦିଅନ୍ତି ସେ କଥା ତେଣୁ ନାରଦଙ୍କୁ ମଧ୍ୟ ଆସି ପହଞ୍ଚି ଯାଇଛି ତାଙ୍କ ପାଖରେ ଧ୍ରୁବଙ୍କ ପାଖରେ ଏବଂ ଧ୍ରୁବଙ୍କୁ ସେ ପ୍ରଥମେ ପରୀକ୍ଷା କରୁଛନ୍ତି କାରଣ ଧ୍ରୁବ ହେଉଛନ୍ତି 5 ବର୍ଷର ବାଳକ ତେଣୁ ସେ ତାଙ୍କୁ କହୁଛନ୍ତି ଯେ ତୁମେ 5 ବର୍ଷର ବାଳକ ଆଉ ତୁମେ ଭଗବାନଙ୍କୁ ଜାଣିବାଟା ଏତେ ସହଜ ଜିନିଷ ନୁହଁ ତେଣୁ ତୁମର ଯଦି କିଛି କ୍ରୋଧ ଜାତ ହେଇଛି ତୁମର ବିମାତା ତୁମକୁ କିଛି ଖରାପ ବ୍ୟବହାର କରୁଛନ୍ତି ତୁମେ ମୋ ସାଙ୍ଗରେ ଆସ ମୁଁ ତୁମକୁ ସେସବୁ ସମାଧାନ କରିଦେବି ତୁମ ପିତାଙ୍କ ପରେ ତୁମେ ବସିବ ତୁମ ପିତାଙ୍କର ସିଂହାସନରେ ବସିବ ତେଣୁ କୌଣସି ଅସୁବିଧା ହେବନି ମୁଁ ସେସବୁ ବ୍ୟବସ୍ଥା କରିଦେବି ତେଣୁ ତୁମେ ଏ ମୋ ସାଙ୍ଗରେ ଆସ ଭଗବାନ ପାଇବାଟା ଏତେ ସହଜ ଜିନିଷ ନୁହଁ ଏବେ ସେଥିପାଇଁ କହୁଛନ୍ତି ଧ୍ରୁବ କହୁଛନ୍ତି ନା ନା ମୁଁ ଭଗବାନଙ୍କ ସ୍ମରଣରେ ଆସିବା ପାଇଁ ନିଷ୍ପତ୍ତି ନେଇଯିବା ସଂକଳ୍ପ କରିଛି ମାନେ ନିଶ୍ଚିତ ଭାବରେ ମୁଁ ଭଗବାନଙ୍କୁ ପ୍ରାପ୍ତ ହେବି ତେଣୁ ଆପଣ ଯଦି ମୋତେ କିଛି ସାହାଯ୍ୟ କରିବେ ତାହେଲେ କରନ୍ତୁ ନହେଲେ ମୁଁ ଅନ୍ୟ ରାସ୍ତାରେ ଯିବି। ତେଣୁ ଧ୍ରୁବଙ୍କର ଏ ଯେଉଁ ଅଟଳ ଧୈର୍ଯ୍ୟ ରହିଛି ବା ଅଟଳ ନିଷ୍ପତ୍ତି ରହିଛି ଏଥିରେ ନାରଦମୁନି ବହୁତ ପ୍ରୀତ ହୋଇଛନ୍ତି ତେଣୁ ସେ ତାଙ୍କୁ ଦୀକ୍ଷା ପ୍ରଦାନ କରୁଛନ୍ତି ବା ତାଙ୍କୁ ଶିଷ୍ୟତ୍ୱ ହିସାବରେ ଶିଷ୍ୟ ହିସାବରେ ଗ୍ରହଣ କରୁଛନ୍ତି ତେଣୁ ତାଙ୍କୁ ସେ ମନ୍ତ୍ର ପ୍ରଦାନ କରୁଛନ୍ତି ଦୀକ୍ଷା ଗୁରୁ ଯିଏ ସେ ମନ୍ତ୍ର ପ୍ରଦାନ କରିବେ ତେଣୁ ସେ ସମୟରେ ସେ ତାକୁ ଏଇ ମାନେ ସତ୍ୟଯୁଗ ପତ୍ର ତେଣୁ ସେ ତାକୁ ଅଷ୍ଟାମ ସାକ୍ଷର ମନ୍ତ୍ର ତାକୁ ପ୍ରଦାନ କରିଛନ୍ତି ଓଂ ନମୋ ଭଗବତୀ ବାସୁଦେବ ଏଇ ଅଷ୍ଟାଦଶ ମନ୍ତ୍ରରୁ ଏଇ ଶ୍ରୀମଦ ଭାଗବତ ମନ୍ତ୍ର ଆରମ୍ଭ ହେଇଛି ଓମ୍ ନମଃ ଭାଗବତେ ବାସୁଦେବାୟ ଓମ୍ ନମଃ ଭାଗବତେ ବାସୁଦେବାୟ ଅଷ୍ଟାଦଶ ମନ୍ତ୍ର ଜଳସାକ୍ଷ ମନ୍ତ୍ର ତାକୁ ଦେଇଛନ୍ତି ପ୍ରଦାନ କରିଛନ୍ତି ଏବଂ ଧ୍ରୁବ ମହାରାଜ ଏବଂ ତାଙ୍କୁ ମଧ୍ୟ ବତେଇ ଦେଇଛନ୍ତି କେମିତି ଏହି ମନ୍ତ୍ରକୁ ଜପ କରିବାକୁ ପଡ଼ିବ, କେମିତି ଆରାଧନା କରି ଭଗବାନଙ୍କୁ ଆରାଧନା କରିବାକୁ ପଡ଼ିବ, ଭଗବାନଙ୍କ ରୂପ ଇତ୍ୟାଦି ରୂପ ଗୁଣ ଲୀଳା ଏସବୁ ଜିନିଷ ତାଙ୍କୁ ବିସ୍ତାର ଭାବେ ବର୍ଣ୍ଣନା କରି ସେ ଚାଲିଯାଇଛନ୍ତି ଏବଂ ଧ୍ରୁବ ତାପରେ ସେ ଯେଉଁ କହୁଛୁ ସେ ଧ୍ରୁବ ଟିଲା ଗୋଟେ ଜାଗା ଅଛି ବୃନ୍ଦାବନରେ, ସେଇଠି ଯାଇ ସେ ବସିକିରି ଯମୁନାଙ୍କ ନଦୀରେ ସ୍ନାନ କରି ସେଇ ଭଗବାନଙ୍କର ଆରାଧନା ସେ କରୁଥିଲେ ଏବଂ ଏହି ମନ୍ତ୍ର ଜପ କରୁଥିଲେ। ତେଣୁ ଏହିଭଳି ଭାବରେ କଠିନ ତପସ୍ୟା କରି ଛ ମାସରେ ସେ ଭଗବାନ ପ୍ରାପ୍ତ ହେଲେ, ଧ୍ରୁବ ମହାରାଜ ଛ ମାସରେ ଭଗବାନ ପ୍ରାପ୍ତ ହେଇଥିଲେ। ତେଣୁ ଭଗବାନ ଯେତେବେଳେ ଆସି ଉପସ୍ଥିତ ହେଇଛନ୍ତି ସେତେବେଳେ ଧ୍ରୁବ ମହାରାଜ ତାଙ୍କର ଅନ୍ତରରେ ହୃଦୟରେ ଯେଉଁ ଭଗବାନ ରହିଛନ୍ତି ତାଙ୍କ ବିଷୟରେ ସେ ଧ୍ୟାନରତ ରହିଛନ୍ତି। ତେଣୁ ଭଗବାନ ସେ ଆଉ ଦେଖିପାରୁନାହାନ୍ତି, ଚକ୍ଷୁ ଆଉ ସେ ଉନ୍ମୋଚନ କରିନା, ଚକ୍ଷୁ ଖୋଲିନାହାନ୍ତି। ତେଣୁ ସେ ଅନ୍ତର ଭିତରେ ଭଗବାନ ଦର୍ଶନ କରୁଛନ୍ତି। ତେଣୁ ଭଗବାନ କ'ଣ କଲେ ନା ନିଜକୁ ସେଇ ତାଙ୍କର ହୃଦୟ ଭିତରୁ ଅପସରଣ କଲେ, ନିଜକୁ ସେଠାରୁ ମାନେ ଅପସରେଇ ନେଲେ। ତେଣୁ ଭଗବାନ ଯେତେବେଳେ ଦର୍ଶନ ନ କରିପାରିଲେ ଧ୍ରୁବ, ସାଙ୍ଗେ ସାଙ୍ଗେ ସେ ବ୍ୟକ୍ତିଗତ ଯେତେବେଳେ ଚକ୍ଷୁ ଖୋଲି ଦେଇଛନ୍ତି ସେତେବେଳେ ଯାହାକୁ ସେ ହୃଦୟ ଭିତରେ ଦର୍ଶନ କରୁଥିଲେ ତାକୁ ସେ ସାମ୍ନାରେ ଦର୍ଶନ କରୁଛନ୍ତି। ତେଣୁ ତାଙ୍କୁ ଦର୍ଶନ କଲା ପରେ ଭଗବାନଙ୍କୁ ସେ ତାଙ୍କୁ ପ୍ରଣାମ କରିଛନ୍ତି ଏବଂ ତାଙ୍କୁ ସେ ବହୁତ ପ୍ରକାର ସ୍ତୁତି କରିବା ପାଇଁ ଚାହୁଁଛନ୍ତି। କିନ୍ତୁ ଯେହେତୁ ସେ ପାଞ୍ଚ ବର୍ଷ ବାଳକ ତେଣୁ ଭଗବାନଙ୍କର କୌଣସି ସ୍ତୁତି ସେ ଜାଣିନାହାନ୍ତି। ତେଣୁ ଭଗବାନ ଏକଥା ଜାଣିବୁ ତାଙ୍କର ଯେଉଁ ଗୋଟେ ହସ୍ତରେ ଯେଉଁ ରଖିଥିଲେ ଶଙ୍କଚକ୍ର କଦାପଦ୍ମ, ଏ କୃଷ୍ଣ ଗର୍ଭ ଉପରେ ଭଗବାନ ଆବିର୍ଭାବ ହେଇଛନ୍ତି ଏବଂ ସେ ଗୋଟିଏ ହସ୍ତରେ ଯେଉଁ ହସ୍ତରେ ସେ ଶଙ୍ଖ ଧାରଣ କରିଥିଲେ ସେ ଶଙ୍ଖକୁ ତାଙ୍କର ମସ୍ତକରେ ଛାଡ଼ିଦେଲେ। ତେଣୁ ଧ୍ରୁବ ମହାରାଜ ସମସ୍ତେ କିଛି ଜ୍ଞାନ ପ୍ରାପ୍ତ ହେଲେ। ତେଣୁ ସେ ଭଗବାନଙ୍କ ସ୍ତୁତି କରିଛନ୍ତି। ଭାଗବତ ଚତୁଷ୍କନ୍ଧରେ ସେ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ବାରଟି ଶ୍ଲୋକରେ ଭଗବାନଙ୍କର ସେ ସ୍ତୁତି କରିଛନ୍ତି, ଯାହାକି ବେଦର ସାର ବୋଲି କୁହାଯାଉଛି ବାରଟି ଶ୍ଲୋକରେ। ତେଣୁ ଭଗବାନଙ୍କୁ ଯେତେବେଳେ ସ୍ତୁତି ପ୍ରାର୍ଥନା କରିସାରିଲେ ତାପରେ ଭଗବାନ ତାଙ୍କୁ ମାନେ ତାଙ୍କ ଉପରେ ପିଧ ହେଇ ତାଙ୍କୁ କହୁଛନ୍ତି ତମେ କ'ଣ ବର ମୋଠାରୁ ମାଗିବା ପାଇଁ ଚାହୁଁଛ, ତମେ ବର ମାଗିପାର। କିନ୍ତୁ ଜଣେ ଯଦି ବା କୌଣସି କାମନା ଅଛି କିନ୍ତୁ ଭଗବାନଙ୍କୁ ପ୍ରାପ୍ତ ହେଲେ ଆଉ କୌଣସି କାମନା ତାଙ୍କ ରହିବ ନାହିଁ। ତେଣୁ ଧ୍ରୁବ ମହାରାଜ ହରିଭକ୍ତି ସୁଧରେ ବର୍ଣ୍ଣନା କରାଯାଇଛି ଯେ ଧ୍ରୁବ ମହାରାଜ କହୁଛନ୍ତି ଯେ ପ୍ରକୃତ ମୋର କୌଣସି ଆଉ କୌଣସି ବରର ଆବଶ୍ୟକତା ନାହିଁ। ସ୍ଥାନାଭିଳାଷୀ ତପସ୍ୱୀ ସ୍ଥିତହନ୍ ତ୍ୱାନ୍ ପ୍ରାପ୍ତବାନ୍ ଦେବ ମୁନୀନ୍ଦ୍ର ଗୁଣମ୍ କାଚନ୍ ବିଚିହ୍ନନ୍ ଅପି ଦିବ୍ୟ ରତ୍ନ ସ୍ୱାମୀ ପ୍ରାପ୍ତସ୍ମି ବରଂ ନଗା। ଯଦି କିଛି ମୁଁ ସ୍ଥାନ ଅଭିଳାଷ କରିଥିଲି କିନ୍ତୁ ତ୍ୱାନ୍ ପ୍ରାପ୍ତବାନ୍ ମୁଁ ଆପଣଙ୍କୁ ପ୍ରାପ୍ତ ହୋଇଛି, ଯାହାକୁ କି ଦେବ ମୁନ ମୁନି ଏମାନେ କିଏ ମଧ୍ୟ ପ୍ରାପ୍ତ ହୋଇପାରନ୍ତି ନାହିଁ, ତାଙ୍କ ପାଇଁ ଏମାନେ ଭଗବାନ ଅଛନ୍ତି ବହୁତ ଗୁପ୍ତ। ତେଣୁ ବର୍ତ୍ତମାନ ମୋର ଅନୁଭବ ହେଉଛି ଯେ କାଚନ ବିଚିହ୍ନନ୍ ଅପି ଦିବ୍ୟ ରତ୍ନ, ମୁଁ ମାତ୍ର କେତେଖଣ୍ଡ କାଚର ଅନ୍ୱେଷଣ ଆସିଥିଲି କିନ୍ତୁ ମୁଁ ଆପଣ ପ୍ରାପ୍ତ ହୋଇ ଦିବ୍ୟ ରତ୍ନ ପ୍ରାପ୍ତ ହେଲି। ତେଣୁ ସ୍ୱାମୀ କୃତାର୍ଥ ଶ୍ରୀ ବରଂ ନ ଯାଏ, ତେଣୁ ବର୍ତ୍ତମାନ ମୁଁ କୃତାର୍ଥ ହୋଇଯାଇଛି ଆଉ ମୋର କୌଣସି ବରର ଆବଶ୍ୟକତା ନାହିଁ। କାରଣ ସିଏ ହେଉଛନ୍ତି ଭଗବାନ ଅଛନ୍ତି ପୂର୍ଣ୍ଣ, ପୂର୍ଣ୍ଣର ପ୍ରାପ୍ତିରେ ଆଉ କୌଣସି ଅପୂର୍ଣ୍ଣତା ରହିବ ନାହିଁ। ତେଣୁ ସେ ସମୟରେ ଧ୍ରୁବ ମହାରାଜ ଯେତେବେଳେ କଥା କହୁଛନ୍ତି, କିନ୍ତୁ ଯେହେତୁ ସେ ପ୍ରଥମେ ସଂକଳ୍ପ କରିଥିଲେ ଗୋଟେ ବିରାଟ ରାଜ୍ୟ ଯାହାକି ବ୍ରହ୍ମାଣ୍ଡଠାରେ ମଧ୍ୟ ଅଧିକ ରାଜ୍ୟ ସେ ସଂକଳ୍ପ କରିଥିଲେ, ତେଣୁ ଭଗବାନ ମଧ୍ୟ ସେ ସଂକଳ୍ପକୁ ପୂରଣ କରିଦେଇଛନ୍ତି। ତେଣୁ ସେ ତାଙ୍କ ପାଇଁ ଏଇ ଧ୍ରୁବ ଲୋକ ଯିଏ ତିଆରି କରିଦେଇଛନ୍ତି, ଯାହାକି ଉଦ୍ଭିଦ ଜଗତ ଥିଲେ ମଧ୍ୟ ଏ ବୈଧ ଲୋକ କରେ ବୈଧ ଲୋକ ବିଷୟରେ ଆପଣ ଯେଉଁ ବର୍ଣ୍ଣନା କରାଯାଇଛି ଯେଉଁ ଭଗବତୀତାର ଅଧ୍ୟାୟରେ ଯେ ଏ ପରସ୍ତସ୍ମାତ୍ ଭାବନ୍ୟ ବ୍ୟକ୍ତ ବ୍ୟକ୍ତା ସନାତନ ଯଶ ସର୍ବେଷୁ ଭୂତେଷୁ ନଶୂନ ବିନଶ। ଏ ଯେଉଁ ଭୌତିକ ଜଗତରେ ଆମେ ଦେଖିବା ସେଠି ସବୁବେଳେ ସୃଷ୍ଟି ସ୍ଥିତି ପ୍ରଳୟ ଚାଲିଯାଉଛି, କିନ୍ତୁ ଆଠାରୁ ଉର୍ଦ୍ଧ୍ୱରେ ପରସ୍ତସ୍ମାତ୍ ଭାବ ଆଉ ଗୋଟେ ଭାବ ରହିଛି ଯାହାକି ବ୍ୟକ୍ତ ବ୍ୟକ୍ତା ସନାତନ, ଯିଏ ହେଉଛି ସନାତନ ଏବଂ ବ୍ୟକ୍ତ ଏବଂ ଅବ୍ୟକ୍ତର ଉର୍ଦ୍ଧ୍ୱରେ ସେ ଲୋକ ରହିଛି ଏବଂ ଯଶ ସର୍ବେଷୁ ଭୂତେଷୁ ନଶୂନ ବିନଶ। ଏ ଭୌତିକ ଜଗତ ସମସ୍ତେ କିଛି ଧ୍ୱସ ହେଇଗଲେ ମଧ୍ୟ ସେଇଟା ସେଇଭଳି ଭାବେ ରହିବ। ତାକୁ ଅବିନାଶୀ ଅକ୍ଷର ଏଇସବୁ ଜିନିଷର ଅକ୍ଷର ଅବିନାଶୀ ଏଇସବୁ ଜିନିଷ ତାକୁ ସେ ବୈକୁଣ୍ଠକୁ କୁହାଯାଉଛି। ଅକ୍ଷର ଅବ୍ୟକ୍ତ ତମାହୁ ପରମାନ୍ତି ଯେଉଁ ଯେଉଁଠି ଗଲେ ଯାହା ପ୍ରାପ୍ତ ନ ନିବର୍ତ୍ତ ଧାମ ପରମ ନ ଯେଉଁଠିକି ଗଲେ ଆଉ ସେଠି ଫେରିବାକୁ ପଡ଼େନି। ଆମର ବୁଦ୍ଧ ଜଗତରେ ବ୍ରହ୍ମ ଲୋକଙ୍କୁ ଆରମ୍ଭ କରି ସମସ୍ତ ଲୋକରେ ବ୍ରହ୍ମାଣ୍ଡ ସମସ୍ତେ ତାକୁ ପୁଣି ଜନ୍ମ ମୃତ୍ୟୁ ଜରା ବାନ୍ଧି ଦୁଃଖ ଭୋଗ କରିବାକୁ ପଡ଼ୁଛି। ଆ ବ୍ରହ୍ମ ଭୁବନା ଲୋକ ପୁନରାବର୍ତ୍ତୀ ଅର୍ଜୁନ ମହାମୁଖେ କୁହନ୍ତି ପୁନର୍ଜନ୍ମ ନ ହୋଇଥିବ। ବ୍ରହ୍ମାଣ୍ଡଠୁ ଆରମ୍ଭ କରି ସମସ୍ତ ଲୋକରେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଲାଗି ଲାଗି ରହିଥିବ। କିନ୍ତୁ ଭଗବାନ ପ୍ରାପ୍ତ ହେଲେ ବୈଷ୍ଣବ ଲୋକ ସେମାନେ ପ୍ରାପ୍ତ ହେବେ ଏବଂ ସେଇଠୁ ପ୍ରାପ୍ତ ହେଲେ ଆଉ ସେମାନଙ୍କୁ ଏଇ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏସବୁ ଦୁଃଖ ଭୋଗ କରିବାକୁ ପଡ଼ିବ। ଇଏ ହେଉଛି ବୈଷ୍ଣବ ଲୋକ। ଏ ବୈଷ୍ଣବ ଲୋକର ବିଷୟରେ ବ୍ରହ୍ମା ତାଙ୍କର ବ୍ରହ୍ମ ସଂଖ୍ୟାର ମଧ୍ୟ ଅନୁଶେଷ ବର୍ଣ୍ଣନା କରିଛନ୍ତି। ତେଣୁ ଆମେ ଗୋଟେ ତାର ଗୋଟେ ସୂଚନା ଦେବା ଯେମିତି କୁହାଯାଇଛି ଚିନ୍ତାମଣି ପ୍ରକାଶ ମସୁକଳ୍ପ ବୃକ୍ଷ ଲକ୍ଷ୍ୟାଭୂତିଷୁ ସୁରଭିରଭିପାଳୟନ୍ତଂ ଲକ୍ଷ୍ମୀ ସହସ୍ର ସଦସଂ ପ୍ରମସେବ୍ୟମାନଂ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ଶ୍ରୀମଦ୍ ଭାଗବତମର ଆମର ବ୍ରହ୍ମସଂଖ୍ୟାର ପଞ୍ଚମ ଅଧ୍ୟାୟରେ ବ୍ରହ୍ମା ଏଇ ବୈକୁଣ୍ଠ ଲୋକ ବିଷୟରେ ବର୍ଣ୍ଣନା କରିଛନ୍ତି। ତେଣୁ ତା ବିଷୟରେ କୁହାଯାଉଛି ଚିନ୍ତାମଣି ପ୍ରକାର ସର୍ବସ ତାର ଯେଉଁ ଭୂମି ସେ ହେଉଛି ଚିନ୍ତାମଣି। ଚିନ୍ତାମଣି କହିଲେ ଆମର ଯେଉଁ ପ୍ରସ୍ତର ରହିଛି ଯେଉଁ ପ୍ରସ୍ତରକୁ ଛୁଇଁଦେଲେ ସୁନା ଲୁହାକୁ ଛୁଇଁଦେଲେ ମଧ୍ୟ ସେଟା ସୁନା ହେଇଯିବ। ଇଏ ହେଉଛି ଚିନ୍ତାମଣି ପ୍ରସ୍ତର। ଆମର ସନାତନ ଗୋସ୍ୱାମୀ ଯେତେବେଳେ ବୃନ୍ଦାବନ ରହି ତପସ୍ୟା କରୁଥିଲେ ବା ଭଗବାନଙ୍କୁ ଭଜନ କରୁଥିଲେ ସେ ସମୟରେ ସେ ଗୋଟେ ଚିନ୍ତାମଣି ପ୍ରସ୍ତର ପ୍ରାପ୍ତ ହେଇଥିଲେ। ତେଣୁ ଏଇ ଚିନ୍ତାମଣି ପ୍ରସ୍ତର ଆମେ ବୌଦ୍ଧିକ ଜଗତରେ ମଧ୍ୟ ପ୍ରାପ୍ତ ହେଉଛେ। ତେଣୁ ଏ ଭୌତିକ ଜଗତର ଯେଉଁ ଉର୍ଦ୍ଧ୍ୱରେ ଜୀବ ଜଗତ ରହୁଛି ବୈକୁଣ୍ଠ ଲୋକ ତାର ଭୂମି ସେ ଚିନ୍ତାମଣି ପ୍ରସ୍ତରରେ ଠିଆ ହେଉଛି। ଚିନ୍ତାମଣି ପ୍ରକାର ସଦ୍ମସୁ କଳ୍ପ ବୃକ୍ଷ ତେବେ ସେଠିକାର ବୃକ୍ଷ ଆମେ ଏଠି ଯେଉଁ ସବୁ ବିଭିନ୍ନ ବୃକ୍ଷ ସବୁ ଦେଖୁଛେ ଏ ବୃକ୍ଷରେ ଗୋଟେ ଯଦି ଆମ୍ବ ଗଛ ଦେଖିବା ସେ ଆମ୍ବ ଗଛରେ କେବଳ ଆମ୍ବ ଫଳ ହେବ ତେବେ ସେ ମଧ୍ୟ ଗୋଟେ ପର୍ଟିକୁଲାର ଋତୁରେ ହେବ ଏବଂ ସେ ମଧ୍ୟ ନିର୍ଦ୍ଦିଷ୍ଟ ସଂଖ୍ୟକ ଆମ୍ବ ହେବ। କିନ୍ତୁ କଳ୍ପ ବୃକ୍ଷ କହିଲେ ଯେକୌଣସି ବୃକ୍ଷରେ ଯେକୌଣସି ଫଳ ଯେକୌଣସି ପରିମାଣରେ ଏବଂ ଯେକୌଣସି ସମୟରେ ଜଣେ ପ୍ରାପ୍ତ ହୋଇପାରିବ। ଇଏ ହେଉଛି କଳ୍ପ ବୃକ୍ଷ। ତେଣୁ ବୈକୁଣ୍ଠ ଲୋକର ଯେଉଁ ବୃକ୍ଷ ଅଛନ୍ତି କଳ୍ପ ବୃକ୍ଷ ଚିନ୍ତାମଣି ପ୍ରକାର ସଦ୍ମସୁକଳ୍ପ ବୃକ୍ଷ ଲକ୍ଷ୍ୟାଭୂତିଷୁ ସୁରଭି ରବିପାଳ ଏବଂ ସେଠି ଯେଉଁ ଗାଭୀ ଅଛନ୍ତି ସୁରଭି ସେ ମଧ୍ୟ ସମସ୍ତେ କିଛି ପ୍ରଦାନ କରିପାରିବେ। ଯେକୌଣସି ପରିମାଣର ଆପଣ କ୍ଷୀର ଚାହିଁବେ ସେ ସୁରଭି ଗାଈ ସେସବୁ ପ୍ରଦାନ କରିପାରିବେ। ତେଣୁ ଏହିଭଳି ଲକ୍ଷ ଲକ୍ଷ ସୁରଭି ଗାଈକୁ ଭଗବାନ ନିଜେ ତାଙ୍କ ସହ ପାଳନ କରନ୍ତି ଏବଂ ଲକ୍ଷ୍ମୀ ସହସ୍ର ସତସଂ ପ୍ରମସେବ୍ୟ ମା ସତ ସହସ୍ର ସହସ୍ର ଲକ୍ଷ ଲକ୍ଷ ଲକ୍ଷ୍ମୀ ଭଗବାନଙ୍କର ପାଦ ସେବା କରିଚାଲିଛନ୍ତି। ଲକ୍ଷ୍ମୀ ସତ ସହସ୍ର ସମ୍ଭ୍ରମସେବୀ ମାନେ ଭୟରେ ଭଗବାନଙ୍କ ପାଦ ସେବା କରୁଛନ୍ତି ନିର୍ଭୟରେ ନୁହଁ ଭୟ ସହିତ ସେମାନେ ଭଗବାନଙ୍କର ସେବା କରୁଛନ୍ତି। ତେଣୁ ଏହିଭଳି ଭାବରେ ଗୋବିନ୍ଦ ମୁଁ ଆଦିପୁରୁଷଙ୍କୁ ପ୍ରମାଣ କଲା ସେଇ ଗୋବିନ୍ଦ ଯିଏକି ଆଦିପୁରୁଷ ତାଙ୍କୁ ମୁଁ ଭଜନ କରୁଛି ଆମର ବ୍ରହ୍ମା ତାଙ୍କ ବ୍ରହ୍ମ ସଂଖ୍ୟା। ତେଣୁ ବୈକୁଣ୍ଠ ଲୋକ ଯେଉଁ ରହିଛି ଧ୍ରୁବ ଲୋକ ଏଠି ଆମର ପ୍ରକାର କହୁଛନ୍ତି ଆମର ଯେଉଁ ସପ୍ତର୍ଷି ରହିଛନ୍ତି ସାତ ପ୍ରକାର ସାତ ଜଣ ଋଷି ରହିଛନ୍ତି ଯିଏକି ଆମ ପ୍ରତି ମନ୍ୱନ୍ତରରେ ସେ ସାତ ଜଣ ଋଷିଙ୍କର ପରିବର୍ତ୍ତନ ହେଉଛି। ବର୍ତ୍ତମାନ ଯେଉଁ ମନ୍ୱନ୍ତର ହେଉଛି ଇଏ ହେଉଛି ସପ୍ତ ମନ୍ୱନ୍ତର ଚାଲିଛନ୍ତି ବୈବସ୍ୱତ ମନ୍ୱନ୍ତର ଚାଲିଛି ମନ୍ୱନ୍ତର ଏବଂ ସେହି ସମୟରେ ବର୍ତ୍ତମାନ ଯିଏ ରହିଛନ୍ତି ସାତ ଜଣ ଋଷି ରହିଛନ୍ତି ବଶିଷ୍ଠ କ୍ରତୁ ଏଭଳି ଭାବରେ କୁଳ କୁଳ କୁଳସ୍ଥ ଅଗସ୍ତି ଏମାନେ ସବୁ ସାତ ଜଣ ଋଷି ରହିଛନ୍ତି ତାଙ୍କର ଯେଉଁ ଲୋକ ରହିଛି ତାଙ୍କର ଉର୍ଦ୍ଧ୍ୱରେ ଏଇ ଧ୍ରୁବ ଲୋକ ରହିଛି ଏବଂ ଏଇ ଧ୍ରୁବ ଲୋକର ଉର୍ଦ୍ଧ୍ୱରେ ଲୋକ କହୁଛନ୍ତି ଇଏ ହେଉଛି ଭୃଗୁମୁନିଙ୍କର ଲୋକ ରହିଛି। ତେଣୁ ଏଇ ଧ୍ରୁବ ଲୋକ ଏ ଭୌତିକ ଜଗତ ଧ୍ୱଂସ ହେଲେ ମଧ୍ୟ ସେ ଜଗତ ଧ୍ୱଂସ ହେଉଛି। ତେଣୁ ଏହି ଭାବରେ ଯେତେବେଳେ ଭଗବାନ ତାଙ୍କୁ ଏଇ ଧ୍ରୁବ ଲୋକ ପ୍ରଦାନ କରିଛନ୍ତି ଏବଂ ତାଙ୍କୁ ସେ ଆଶୀର୍ବାଦ କରି ଚାଲିଯାଇଛନ୍ତି ତାପରେ ସେ ଯେତେବେଳେ ଫେରିଛନ୍ତି ସେତେବେଳେ ତାଙ୍କୁ ସମସ୍ତେ ସ୍ୱାଗତ କରିଛନ୍ତି ସାରା ଭାରତ ବା ସାରା ପୃଥିବୀରେ ଝଡ଼ ପଡ଼ିଯାଇଛି ଯେ ଏଇଭଳି ଭାବରେ ମାନେ ଭକ୍ତ ଯାହାକୁ ଭଗବାନ ଦର୍ଶନ ଦେଇଛନ୍ତି ତେଣୁ ସମସ୍ତେ ସେ ସମୟରେ ମାନେ ଯେଉଁ ପୃଥିବୀ ବା ଭାରତବର୍ଷ କହିଲେ ସମଗ୍ର ପୃଥିବୀ ପୂଜଉଥିଲା ସେ ସମୟର ଭାରତବର୍ଷ କହିଲେ ସମଗ୍ର ପୃଥିବୀ ପୂଜଉଥିଲା ପୃଥିବୀର ସମ୍ରାଟ ଥିଲେ ସାରା ସପ୍ତ ଦୀପପତି ମହିବରି କହିଲେ ସାତଟି ଦୀପର ଯେଉଁ ରହିଛି ଆମର ବର୍ତ୍ତମାନ ଯେଉଁ ସାତଟି ମହାଦେଶ ରହିଛି ତେଣୁ ଏ ସମସ୍ତ କିଛିର ସିଏ ହେଉଛନ୍ତି ସମ୍ରାଟ ଥିଲେ। ତେଣୁ ସମଗ୍ର ପୃଥିବୀରେ ସେ ସବୁ ଖବର ଚାଲିଯାଇଥିଲା ଯେ ଏଭଳି ଭାବରେ ଧ୍ରୁବ ଭଗବାନଙ୍କ ମାନେ ଭଗବାନଙ୍କ କୃପା ପ୍ରାପ୍ତ ହେଇଛନ୍ତି ତେଣୁ ସେ ଯେତେବେଳେ ସେଇ ବୃନ୍ଦାବନ ଫେରୁଛନ୍ତି ତାଙ୍କର ରାଜ୍ୟ ଫେରୁଛନ୍ତି ସେ ସମୟରେ ତାଙ୍କର ପିତା ଉପାନ୍ପା ଏବଂ ତାଙ୍କର ମାତା ସୁଷୁମ ଯେଉଁ ବିମାତା ସମସ୍ତେ ତାଙ୍କୁ ସ୍ୱାଗତ କରିଛନ୍ତି ଏବଂ ଏଇଭଳି ଭାବରେ ତାପରେ ତାଙ୍କ ପିତାଙ୍କ ଅନ୍ତେ ସେ 36,000 ବର୍ଷ ଧରି ଭଗବାନଙ୍କର ସେ ମାନେ ସେ ରାଜ୍ୟ ଶାସନ କରିଛନ୍ତି ଏବଂ ଯେତେବେଳେ ତାଙ୍କର ଅନ୍ତିମ ସମୟ ଆସିଛି ସେତେବେଳେ ଯେତେବେଳେ ସାକ୍ଷାତ ମୃତ୍ୟୁ ଦେବତା ଆସି ପହଞ୍ଚିଯାଇଛନ୍ତି, ମୃତ୍ୟୁ ଉପରେ ଆସି ପହଞ୍ଚିଯାଇଛନ୍ତି। ଏବଂ ସେହି ସମୟରେ ତାଙ୍କର ବୈକୁଣ୍ଠପୁରୁ ବା ସେଇ ଯେଉଁ ଦୁର୍ଗଟପୁରୁ ଗୋଟେ ବିମାନ ଆସି ପହଞ୍ଚିଛି ଏବଂ ସେଇ ବିମାନରେ ତାଙ୍କୁ ନେବା ପାଇଁ ବିମାନର ପରିଚାଳକ କେତେଜଣ ଆସି ତାଙ୍କୁ ନେବା ପାଇଁ ପଛରେ ନେବା ପାଇଁ ଆସିଛନ୍ତି। ଏବଂ ସେହି ସମୟରେ ସେ ଯେତେବେଳେ ସେ ବିମାନକୁ ଆରୋହଣ କରିବା ପାଇଁ ଚାହୁଁଛନ୍ତି, ସେହି ସମୟରେ ମୃତ୍ୟୁ ଦେବତା ସ୍ୱୟଂ ସେଠି ଉପସ୍ଥିତ ହୋଇ ଗୋଟେ ମୂର୍ତ୍ତି ଧାରଣ କରି ସେ ଆସି ସେଠି ତାଙ୍କର ମୁଣ୍ଡ ନୁହେଁକିରି ଅପେକ୍ଷା କରିଛନ୍ତି ଯେ ଆପଣ ମୃତ୍ୟୁକୁ ସ୍ୱାଗତ କରନ୍ତୁ। ତେଣୁ ଧ୍ରୁବ ମହାରାଜ ତାଙ୍କର ମୃତ୍ୟୁ ଉପରେ ମସ୍ତକରେ ପାଦ ରଖି ସେ ତାଙ୍କର ବୈକୁଣ୍ଠ ଯେଉଁ ଆଗ ଆସିଛି ଯେଉଁ ବିମାନ ଆସିଛି ସେ ବିମାନରେ ବସି ଆରୋହଣ କରି ଯାଉଛନ୍ତି, ବୈକୁଣ୍ଠ ଯାଉଛନ୍ତି। ତେଣୁ ଯିବା ସମୟରେ ତାଙ୍କର ମାଆଙ୍କର କଥା ମନେ ପଡ଼ୁଛି, କାରଣ ତାଙ୍କର ମାଆଙ୍କର କୃପାରୁ ସେ ଏଇ ସ୍ଥାନ ପ୍ରାପ୍ତ ହୋଇଛନ୍ତି, ବୈକୁଣ୍ଠ ଲୋକ ପ୍ରାପ୍ତ ହୋଇଛନ୍ତି। ତେଣୁ ଏ କଥା ଉପରେ ସେ ଚିନ୍ତା କରୁଛନ୍ତି, ସେ ବୈକୁଣ୍ଠରେ ଯେଉଁମାନେ ଯେଉଁମାନେ ଅଛନ୍ତି ପରିଚାଳକ ରହିଛନ୍ତି ସେମାନେ ତାଙ୍କର କଥା ମନ କଥା ବୁଝି ସେମାନେ କହୁଛନ୍ତି ଯେ ଆପଣଙ୍କର ମା ଆଗରେ ଯାଉଛନ୍ତି, ଦେଖେଇ ତାର ଗୋଟେ ବୈକୁଣ୍ଠ ଯାନ ଯାଉଛି ବା ବିମାନ ଯାଉଛି ଯେଉଁଥିରେ ତାଙ୍କର ମା ମଧ୍ୟ ଯାଇଛି। ତେଣୁ ଏହିଭଳି ଭାବରେ ଧ୍ରୁବଙ୍କର ବର୍ଣ୍ଣନା କରାଯାଉଛି ଏବଂ କୃଷ୍ଣ ଗର୍ଭ ଯେଉଁ ଆସିଥିଲେ ଭଗବାନ ଏଭଳି ଭାବରେ ଭଗବାନଙ୍କର ବିଭିନ୍ନ ଅବତାର ସବୁ ରହିଛନ୍ତି। ତେଣୁ ଏଇ ଯେଉଁ ଅବତାର ସବୁ ରହିଛନ୍ତି ଭଗବାନଙ୍କୁ ଯେଉଁ କହିଥିଲି ତାଙ୍କୁ ଟିକେ ସଙ୍ଗୀତ ଗାନ କରିବା ଯେ ଆତ୍ମ ଯିଏ ଯେକୌଣସି ଦୁଃଖରେ ପଡ଼ିଲେ ମଧ୍ୟ ଯଦି ଭଗବାନଙ୍କ ଶରଣରେ ଯିବେ ତାହେଲେ ଭଗବାନ ତାଙ୍କୁ ସାହାଯ୍ୟ କରିଛନ୍ତି, କିଭଳି ତାର ସାନ ବେଗଙ୍କର ଯେଉଁ ରହିଛି ସେଇ ପ୍ରାର୍ଥନାଟା କରିବା। ଆହେ ନୀଳ ଶୈର ପ୍ରବଳ ମତ ମରଣ ପ୍ରବଳ ମତ ମରଣ ମୋହର
ଶରଣ ଶରଣ ସମ୍ଭାଳି ତାଙ୍କୁ ଲଙ୍କେ। ଜହିନ ଜାତିରେ ମୁଁ ଯବନ ପ୍ରଭୁ କରେ ସାଲବେ ଗହିନ ଜାତିରେ ମୁଁ ଯବନ ଶ୍ରୀରଙ୍ଗା ଚରଣ ତଳେ
ଭଗବାନଙ୍କ ସ୍ଥାନରେ ଗଲେ ତାହେଲେ ସେମାନେ ସମସ୍ତେ ଭଗବାନଙ୍କ କୃପା ପ୍ରାପ୍ତ ହେବେ। ତେଣୁ ଆମର ସବୁ ଭାଗବତରେ ଗୋଟେ ବର୍ଣ୍ଣନା କରାଯାଇଛି, ଯେ ତତେ ଅନୁକମ୍ପାଂ ସୁସମୀକ୍ଷମାଣ ଭୁଞ୍ଜାନ ଏବାତ୍ମ ପ୍ରତନ୍ତ ପାକଂ ହୃଦ୍ବାକ୍ ବପୋଧୀର୍ ବିଜଗନ୍ ନମସ୍ତେ ଜୀବେତ ଯୋ ମୁକ୍ତି ପ୍ରଦେ ସଦା ହେବା। ଆମର ମଧ୍ୟ ଜୀବନରେ ବିଭିନ୍ନ ପ୍ରକାର ଦୁଃଖ ଆସି ପହଞ୍ଚୁଛି, ତେଣୁ ସେଇଟାକୁ ଆମେ କିଭଳି ଭାବରେ ଧ୍ରୁବ ମହାରାଜ ଯେମିତି ତାଙ୍କର ଦୁଃଖ ଆସି ପହଞ୍ଚିଲା ବା ସେ ଅର୍ଥ ଆବଶ୍ୟକ କରିଥିଲେ, ଏବଂ ଆମର ମଧ୍ୟ ବିଭିନ୍ନ ପ୍ରକାର ଆବଶ୍ୟକତା ରହୁଛି, ବିଭିନ୍ନ ପ୍ରକାର ଦୁଃଖ ଆସୁଛି, ଆମେ ମଧ୍ୟ କିଭଳି ଆମେ ଧ୍ରୁବ ମହାରାଜଙ୍କର ବା ଅନ୍ୟାନ୍ୟ ଭକ୍ତମାନଙ୍କର ଚରିତ୍ରରୁ କିଭଳି ଆମେ ଶିକ୍ଷା ଗ୍ରହଣ କରିବା, ସେମାନେ ଭାଗବତ ଦଶମ ସ୍କନ୍ଦ ଚଉଦ ଅଧ୍ୟାୟରେ ବ୍ରହ୍ମା ସେଇ ସ୍ତୁତି କରିଛନ୍ତି ଭଗବାନଙ୍କୁ, ଯେ ଆମେ ଯେତେବେଳେ ବିଭିନ୍ନ ପ୍ରକାର ଦୁଃଖ ପାଉଛେ ଏଇଟାକୁ ଆମେ ଭାବିବା ହେଉଛନ୍ତି ଭଗବାନଙ୍କର ଅନୁକମ୍ପା, ତତେ ଅନୁକମ୍ପା ସୁସମୀକ୍ଷମା। ଆମେ ଯଦି ଠିକ୍ ଭାବରେ ବିଚାର କରିବା, ସୁନ୍ଦର ଭାବରେ ସମୀକ୍ଷା କରିବା, ତାହେଲେ ଏଇ ଉପନୀତ ଆମେ ଏଇଥିରେ ଉପନୀତ ହେବା, ଯିଏ ହେଉଛି ଭଗବାନଙ୍କର ଅନୁକମ୍ପା, ବିଭିନ୍ନ ଦୁଃଖ କଷ୍ଟ ଯେଉଁ ଆସୁଛି ସେ ହେଉଛି ଭଗବାନଙ୍କର ଅନୁକମ୍ପା। ତତେ ଅନୁକମ୍ପା ସମୀକ୍ଷମାଣ ଭୁଞ୍ଜାଣ ଏବାତ୍ମ ପୃତଲ ବିପାକ। ଆମେ ଏସବୁ ବିଭିନ୍ନ ଜନ୍ମ ଧରି ବିଭିନ୍ନ ପ୍ରକାର ବିପାକ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଛେ, ଯେଉଁଥିପାଇଁ କି ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଆମେ ବର୍ତ୍ତମାନ ଭୋଗ କରୁଛେ। କିନ୍ତୁ ଯେହେତୁ ଆମେ ଭଗବାନଙ୍କ ସ୍ଥାନରେ ଯାଇଛେ, ସେଥିପାଇଁ ଆମେ ଯେଉଁ ପ୍ରକାର ଦୁଃଖ କଷ୍ଟ ପାଇବା କଥା ଭଗବାନଙ୍କର ଶରଣରେ ଯିବା ହେତୁ ସେ ଦୁଃଖ କଷ୍ଟ ସବୁ ଲାଭ ମିଳିବ। ତତେ ଅନୁପମାନ ଭୁଞ୍ଜାନ ଏଇବାଧନ ନମସ୍ତେ କାୟ ମନ ବାକ୍ୟରେ ଏଇଭଳି ଭାବରେ ଯଦି ଆମେ ଭଗବାନଙ୍କୁ ପ୍ରଣାମ କରିବା, ଏଇଭଳି ଭାବରେ ଆମେ ଯଦି ଜୀବନ ଧାରଣ କରିବା, ଜୀବିତ ଯେଉଁ ମୁକ୍ତି କରେ ସଦା ହେବା, ସେମାନେ ଯିଏ ଜୀବନ ଧାରଣ କରିବେ ସେମାନେ ମୁକ୍ତି ପଦରେ ସେମାନଙ୍କର ଦାୟ ଭାଗ ବା ତାଙ୍କର ଅଧିକାର ସେମାନେ ପ୍ରାପ୍ତ ହେବେ। ସୁଦର୍ଶନୀ ଏଇ ସବୁ ଭାଷାରେ କହୁଛନ୍ତି ଯେ ଜଣେ ଯେମିତି ଜଣେ ପୁତ୍ର କେବଳ ଯଦି ଜୀବନ ଧାରଣ କରିବ ତାହେଲେ ସେ ତାଙ୍କ ପିତାଙ୍କର ସନ୍ତାନ ସମ୍ପତ୍ତିର ଅଧିକାରୀ ହେବ। ତେଣୁ ସେଇଭଳି ଭାବରେ ଜଣେ ଭକ୍ତ ଯଦି ଭଗବାନଙ୍କୁ ଏଇଭଳି ଭାବରେ ସ୍ମରଣ କରି ନିଜର ଦୁଃଖ କଷ୍ଟ ଏଇସବୁ ଏଇଭଳି ଭାବରେ ଭଗବାନଙ୍କ କୃପା ହିସାବରେ ଗ୍ରହଣ କରି ଭଗବାନଙ୍କର ଆରାଧନା କରିବେ, ତାହେଲେ ସେମାନେ ନିଶ୍ଚିତ ଭାବରେ ମୁକ୍ତି ପଦରେ ସଦା ହେବା, ସେମାନେ ମୁକ୍ତି ପଦରେ ସେମାନେ ନିଶ୍ଚିତ ଭାବରେ ମାନେ ଅଧିକାରୀ ହେବେ। ତେଣୁ ଆମେ କଥା ସ୍ମରଣ କରିବା ପୂର୍ବରୁ ଗୋଟିଏ କଥା କହିବା, ଆମ ପ୍ରଭୁପାଦ ମହାରାଜଙ୍କର ଯେଉଁ ରହିଛି କନ୍ଭର୍ସେସନ୍, ସେ କନ୍ଭର୍ସେସନ୍ରେ ଆମେ ଏଇଟା ପାଠ କରୁଥିଲୁ ଯେ ଆମର ଆମେରିକା ଯେଉଁ ରହିଛି ଆମେରିକା ଦେଶ ତାଙ୍କର ଗୋଟେ ରହିଛି ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସି ବା ତାକୁ ସିଆଇଏ ବୋଲି କହନ୍ତି, ସିଆଇଏ। ତେଣୁ ଇଏ ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ତାଙ୍କର ସବୁବେଳେ ବିଭିନ୍ନ ପ୍ରକାର ସ୍ପେସ୍ ପରୀକ୍ଷା ସବୁ ସବୁ ଚାଲିଛି, ବିଭିନ୍ନ ପ୍ରକାର ପରୀକ୍ଷା ଗବେଷଣା ସବୁ ଚାଲିଛି। ତେଣୁ ସେମାନେ ଏଇ ଧ୍ରୁବ ତାରା ଯେଉଁ ରହିଛି ଉତ୍ତର ଦିଶାରେ ଉତ୍ତର ଦେବରେ ସେ ଧ୍ରୁବ ତାରା ରହିଛନ୍ତି, ସେଇ ଧ୍ରୁବ ଲୋକଙ୍କୁ ସେମାନେ ଗୋଟେ ପଠାଉଥିଲେ, ମେସେଜ୍ ପଠାଉଥିଲେ। ଆଜିକାଲି ଆମେ ମୋବାଇଲରେ ଯେଉଁ SMS କରୁଛେ ବା MMS କରୁଛେ, ବିଭିନ୍ନ ପ୍ରକାର ମେସେଜ୍ ପଠାଉଛେ, ତେଣୁ ସେମାନେ ମଧ୍ୟ ସେଇଭଳି ଭାବରେ ଗୋଟେ ମେସେଜ୍ ପଠାଉଥିଲେ ଧ୍ରୁବ ଲୋକ, ଏବଂ ଧ୍ରୁବ ଲୋକରୁ ଯେଉଁ ମେସେଜ୍ଟା ଆସିଲା ତାଙ୍କ ପାଖକୁ ସେଇଟାକୁ ସେମାନେ ଯେତେବେଳେ ତାକୁ ଇଏ କଲେ, ତାଙ୍କର ରିସର୍ଚ୍ଚ କରି ଜାଣିବା ପାଇଲେ କ'ଣ ସେ ଜିନିଷଟା ଆସୁଛି, କ'ଣ ମେସେଜ୍ଟା ଆସୁଛି, ସେଥିରେ ଏଇ ମହାମନ୍ତ୍ରଟି ଥିଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଏଇ ମହାମନ୍ତ୍ରଟି ତାଙ୍କ ପାଖକୁ ଆସିଥିଲା। କିନ୍ତୁ ସେମାନେ ସେ ସମୟରେ ପ୍ରଭୁପାଦ ମହାରାଜ ପାଶ୍ୱ ଯେଉଁ ଯାଇନଥିଲେ, ତେଣୁ ସେ ସମୟରେ ଯିଏ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ସେଇ ପ୍ରୋଜେକ୍ଟରେ ଯିଏ ଥିଲେ ତାଙ୍କର ଦାୟିତ୍ୱରେ ଯଦି ଥିଲେ ସିଏ ଯେତେବେଳେ ସେଇ ସିଆଇଏରୁ ଯେତେବେଳେ ବାହାରେ ଆସିଲେ ତାଙ୍କର କାର୍ଯ୍ୟକାଳ ସରିଲା ସେତେବେଳେ ସେ ପ୍ରଭୁପାଦଙ୍କର ଆମର ଏଇ ଇଷ୍ଟର୍ଣ୍ଣ ମୁଭମେଣ୍ଟରେ ସେ ଯୋଗ ଦେଇଛନ୍ତି ଏବଂ ଥରେ ପ୍ରଭୁପାଦଙ୍କୁ ସେ ଏକଥା କହୁଥିଲେ କାରଣ ପ୍ରଭୁପାଦ କନ୍ଭର୍ସେସନରେ ଏସବୁ ରହିଲା। ତେଣୁ ଆମେ ଯେତେ ରିସର୍ଚ୍ଚ କଲେ ମଧ୍ୟ ଯେଉଁ ରହିଛି ସବୁଠାରୁ ଅନ୍ତିମ ସତ୍ୟ ହେଉଛି ଭଗବାନଙ୍କ ଶରଣରେ ଥିବା। ତେଣୁ ଏଇ ଯେଉଁ ଭଗବାନଙ୍କର ଯେଉଁ ବିଭିନ୍ନ ଅବତାର ଏ ବିଷୟରେ ଆମର ଚମ୍ପଟି ରବିବାର ଆୟୋଜନ କରାଯିବ ପାଠ କରାଯିବ। ତେଣୁ ଆମର ଯେଉଁମାନେ ସ୍ୱଭାବରେ ଏଇ ହନୁମାନ ମନ୍ଦିରର ଯେଉଁମାନେ କର୍ମକର୍ତ୍ତା ରହିଛନ୍ତି ତାଙ୍କୁ ଆମେ ପୂର୍ବରେ ଧନ୍ୟବାଦ ଅର୍ପଣ କରୁଛୁ। ସେମାନେ ଆମ ସହିତ ସହଯୋଗ କରିଛନ୍ତି, ଆମକୁ ସାହାଯ୍ୟ କରିଛନ୍ତି, ଆମର ଭାଗବତ ସପ୍ତାହ ଯେଉଁ ରହୁଛି ସେଥିରେ ମଧ୍ୟ ସାହାଯ୍ୟ କରୁଛନ୍ତି। ଆଜିର ଏହି ସଣ୍ଡେ ପ୍ରୋଗ୍ରାମରେ ସେମାନେ ମଧ୍ୟ ଆମକୁ ସାହାଯ୍ୟ କରିଛନ୍ତି। ତେଣୁ ଆମେ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଭୁବନେଶ୍ୱର କେନ୍ଦ୍ର ତରଫରୁ ସେମାନଙ୍କ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛୁ। ଜୟ ଶ୍ରୀମନ୍ ଭାଗବତମ କି ଜୟ ଶ୍ରୀ ପାଦ କି ଅନନ୍ତ କୋଟି ବୈଷ୍ଣବ।
ଆମେ ବର୍ତ୍ତମାନ ଯୋଉ ଶୁଣିଲେ ଯେ ମହାମନ୍ତ୍ର ଯୋଉ ଆସିଲା ମେସେଜ, ତେବେ ସେ ଯୋଉ ମହାମନ୍ତ୍ର ଯେ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏହାର ମାନେ ବର୍ଣ୍ଣନା କରି ବ୍ରହ୍ମାଜୀ କହିଛନ୍ତି ଯେ ଇତି ଷୋଡ଼ଶକ ନଗ୍ନ କଳି କଳ୍ମ ସନାଶନ ନ ଅଧ ପର ତରପାୟ ସର୍ବବିରେ ସୃଶ୍ୟତେ। ତେବେ ଏଇ କଳିଯୁଗର ଏ ହେଉଛି ତାରକ ବ୍ରହ୍ମ ନାମ ମହାମନ୍ତ୍ର, ଯାହାକୁ କି ଶ୍ରୀ ଶ୍ରୀମଦ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘର ପ୍ରତିଷ୍ଠାତା ଆଚାର୍ଯ୍ୟ ଏହି ମହାମନ୍ତ୍ରକୁ ଆମେରିକାରେ କୀର୍ତ୍ତନ କରି ଆମେରିକାର ଭୌତିକବାଦୀ ବସ୍ତୁବାଦୀ ଯେଉଁମାନେ ଭଗବତ ବହିର୍ମୁଖ ଜୀବମାନଙ୍କୁ ଆକୃଷ୍ଟ କରିଥିଲେ, ତେବେ ବର୍ତ୍ତମାନ ଭଗବାନଙ୍କ ସମ୍ବନ୍ଧରେ ବହୁତ ପ୍ରଚାର ହେଉଥିଲେ ମଧ୍ୟ ଏହି ମହାମନ୍ତ୍ର ପ୍ରଚାର ଆନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ ହିଁ ବହୁଳ ଭାବରେ ପ୍ରଚାର କରୁଛି। ଏବଂ ଆମେ ଯଦି ଏହାକୁ ସମୀକ୍ଷା କରିବା ଦେଖିବା ଯେ ଅନ୍ୟ ସମସ୍ତେ ଭଗବାନଙ୍କର ସମ୍ବନ୍ଧରେ ଆଲୋଚନା କରୁଥିଲେ ବି ଏ ମହାମନ୍ତ୍ରକୁ ପ୍ରଚାର ପ୍ରସାର କରିବା ପାଇଁ ବିଶେଷ ପ୍ରୟାସ କରୁନାହାନ୍ତି, ଯେ ପ୍ରକାର ଭାବରେ ଆମର ଏହି କୃଷ୍ଣ ଭାବନାମୃତ ସଂଘର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ସଂକୀର୍ତ୍ତନ ମାଧ୍ୟମରେ ପ୍ରଚାର କରୁଛନ୍ତି। ତେଣୁ ଏ ଭକ୍ତ ସଜ୍ଜନବୃନ୍ଦ ଆପଣମାନେ ଏଠି ଉପସ୍ଥିତ ଅଛନ୍ତି, ଆମେମାନେ ମଧ୍ୟ ସେହି ମହାମନ୍ତ୍ରକୁ 5 ମିନିଟ୍ ବର୍ତ୍ତମାନ ଗ୍ରହଣ କରିବା।
ହରେ କୃଷ୍ଣ ହରେ କୃଷ୍ଣ Thank you.
Thank you. ପ୍ରସାଦ ସେବନ କରିବେ ନା କହିଦିଅନ୍ତୁ।